ॐ नमो भगवते वासुदेवाय ॐ नमो भगवते वासुदेवाय డిపార్ట్మెంట్ ముఖ్య అధికారులు ప్రణామ ప్రభు అన్య భక్త సజానందా ఇది మాతృందా అది ఆమర ఎక్కడే సత్సంగ వ్యవస్థ కరాడేసి తేను ఉద్యోగంకు ఆమె ఆమర అంతరాష్ట్ర కృష్ణ భావన సంఘ తరపు హార్దిక ధన్యవాదం అర్పణ కొట్టు ఏ దృశ్యాంగు సుజోగ ప్రదానం కొరిసింది అయ్యి ఆమె అది భగవాన్ పరిణామ కీర్తన కలే ଭଗବାନ କିଛି ଭଜନ କଲେ ଏବଂ ବର୍ତ୍ତମାନ କିଛି ଭଗବାନ କଥା କହିବା ନିଶ୍ଚିତ ଭାବରେ ଆଜି ହେଉଛି ମହାବୀର ସଂକ୍ରାନ୍ତି ହନୁମାନଜୀଙ୍କର ଆବିର୍ଭାବ ଦିବସ ଏବଂ ଆମର ଓଡ଼ିଶାର ମଧ୍ୟ ଓଡ଼ିଶାର ପାଳନ କରାଯାଉଛି ନୂତନ ବର୍ଷ ନୂତନ ବର୍ଷ ହିସାବରେ ପାଳନ କରାଯାଉଛି ତେଣୁ ହନୁମାନଜୀଙ୍କ ବିଷୟରେ ଆମେ କିଛି କହିବା ତେଣୁ ହନୁମାନଜୀଉ ଆମର ଆପଣମାନେ ଜାଣନ୍ତି ଭଗବାନ ରାମଚନ୍ଦ୍ରଙ୍କ ସମୟରେ ହନୁମାନଜୀଉ ତାଙ୍କର ଦାସ ହିସାବରେ ତାଙ୍କର ସେବା କରିଥିଲେ ଭଗବାନଙ୍କର ତେଣୁ ହନୁମାନଜୀଙ୍କର ଆମେ ଅବଶ୍ୟ ଭଗବାନ କୃଷ୍ଣଙ୍କର ଆମେ ସେବକ ଭଗବାନ କୃଷ୍ଣଙ୍କର ଆମେ ଭକ୍ତ ତେଣୁ ରାମଜୀଙ୍କ ବିଷୟରେ ଆମର ବିଶେଷ ଆଇଡିଆ ନେବା ଧାରଣା ନାହିଁ ବା ଆମର ଏତେ ଜ୍ଞାନ ନାହିଁ ତଥାପି ଆମର ଭାଗବତରେ ଏବଂ ଅନ୍ୟାନ୍ୟ ଗୁରୁଜନ ଗୁରୁମାନଙ୍କଠାରୁ ଆମେ ଯେତିକି ଶୁଣିଥିବା କଥା କହିବା ତେଣୁ ହନୁମାନଜୀଙ୍କ କଥା କହିବା ପୂର୍ବରୁ ଆମେ ହନୁମାନଜୀଙ୍କର କୃପା ପ୍ରାର୍ଥନା କରିବା ଗୋଟିଏ ସଙ୍ଗୀତ ମାଧ୍ୟମରେ ଭଗବାନଙ୍କର ରାମଜୀଙ୍କର ଦୂତ ଆମର ଭଗବାନଙ୍କର ଭକ୍ତିର ନଅଟି ଅଙ୍ଗ ରହିଛନ୍ତି ପିଲାମାନେ ଆପଣ ଯଦି ସେଠି କଥା କହିବେ ଆମେ ଆଉ ଟିକେ କଥା
କହିବା
ତେଣୁ ହନୁମାନଜୀଙ୍କର ଯୋଉ ଆମର ଭଗବାନଙ୍କର ଭକ୍ତି ଭଗବାନଙ୍କୁ ପ୍ରାପ୍ତ ହେବାର ବିଭିନ୍ନ ଉପାୟ ଯଦିଓ ରହିଛି କିନ୍ତୁ ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନଙ୍କୁ ବୁଝିପାରିବା ଯେମିତି ଆମର ଭଗବତ ଗୀତା ଆପଣ କରନ୍ତୁ ସେଥିରେ 18 ଯୋଉ ଅଧ୍ୟାୟ ରହିଛନ୍ତି ପ୍ରଥମେ 6 ଅଧ୍ୟାୟକୁ କର୍ମ ବିଭାଗ ବୋଲି କୁହାଯାଉଛି ମଝି 6 ଅଧ୍ୟାୟକୁ ଜ୍ଞାନ ବିଭାଗ ବିଷୟରେ କୁହାଯାଉଛି ଅନ୍ତିମ 6 ଅଧ୍ୟାୟକୁ ମଝିଟା 6 ଅଧ୍ୟାୟକୁ ଭକ୍ତି ବିଷୟରେ କୁହାଯାଉଛି ଅନ୍ତିମ 6 ଅଧ୍ୟାୟକୁ ଜ୍ଞାନ କୁହାଯାଉଛି ତେଣୁ ଯୋଉ ବିଭିନ୍ନ ଉପାୟ ରହିଛି ଭଗବାନଙ୍କୁ ଜାଣିବା ପାଇଁ ଯେଭଳି ଭାବରେ ଜ୍ଞାନ ମାଧ୍ୟମରେ ଆମେ ଉପଦେଶ ଭଗବାନ ବିଷୟରେ ଜାଣିପାରିବା ବା ଯୋଗ ମାଧ୍ୟମରେ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଆମେ ଭଗବାନ ବିଷୟରେ ଜାଣିପାରିବା ଏବଂ ଆଉ ଗୋଟିଏ ମାଧ୍ୟମ ହେଉଛି ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିବା। ତେଣୁ ଏ ଯେଉଁ ଭକ୍ତି ମାଧ୍ୟମରେ ହିଁ ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ବୁଝିପାରିବା। ଜ୍ଞାନ ମାଧ୍ୟମରେ ଆମେ ଭଗବାନଙ୍କୁ କିଛି ସମ୍ୟକ କିଛି ଜ୍ଞାନ ପ୍ରାପ୍ତ ହୋଇପାରିବା, ଭଗବାନ ବିଷୟରେ ପୂର୍ଣ୍ଣ ଭାବରେ ବୁଝିପାରିବା ନାହିଁ। କାହିଁକି ବୁଝିପାରିବା ନାହିଁ? ଜ୍ଞାନର ଯେଉଁ ଅନ୍ତିମ ସ୍ତର ସେ ହେଉଛି ବ୍ରହ୍ମ ସ୍ତର। ଜ୍ଞାନ ମାଧ୍ୟମରେ ଆମର ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଜ୍ଞାନ ମାଧ୍ୟମରେ ଯେଉଁ ଜ୍ଞାନୀ ଅଛନ୍ତି ସେମାନେ ମଧ୍ୟ ବହୁତ ସହଜରେ ଏତେ ଜଣେ ଜ୍ଞାନ ମାର୍ଗକୁ ଯାଉନାହାନ୍ତି। ବହୁତ ଯେଉଁ ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା ଯେ ସର୍ବକର୍ମା କ୍ଷୀଳପାର୍ଥ ଜ୍ଞାନୀ ପରିସ୍ମାର କଲେ। ଆମର କର୍ମ ମାର୍ଗରେ ଯେଉଁମାନେ ଅଗ୍ରସର ହେଉଛନ୍ତି, କର୍ମ ମାର୍ଗ କହିଲେ ବେଦରେ ବିଭିନ୍ନ ପ୍ରକାର କର୍ମକାଣ୍ଡ ଧାରା ରହିଛି, ତେଣୁ ଏହି କର୍ମକାଣ୍ଡ ଧାରା ଯେଉଁମାନେ ଅନୁସରଣ କରୁଛନ୍ତି ସେମାନେ ଉନ୍ନତ ଲୋକକୁ ଯାଉଛନ୍ତି। ଏବଂ ବେଦର ଅଧିକାଂଶ ଲୋକ ଯେଉଁମାନେ ବେଦକୁ ଗ୍ରହଣ କରୁଛନ୍ତି, ବେଦ ଅନୁସାରେ କାର୍ଯ୍ୟ କରୁଛନ୍ତି, ଖୁବ୍ କ୍ୱଚିତ ଲୋକ ବେଦ ବିଷୟରେ ବେଦକୁ ମାନୁଛନ୍ତି, ଚେତନଚେତନା କୁହାଯାଇଛି। କିନ୍ତୁ ଯେତିକି ଲୋକ ବେଦକୁ ଗ୍ରହଣ କରୁଛନ୍ତି ତାଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ବେଦର ଏ କର୍ମକାଣ୍ଡ ଧାରା ପ୍ରତି ସେମାନେ ଆକୃଷ୍ଟ ହୁଅନ୍ତି। କାହିଁକି ନା କର୍ମକାଣ୍ଡ ଧାରାରେ ଯେଉଁ ଉନ୍ନତ ଲୋକକୁ ଯିବା ପାଇଁ ସବୁ ରହିଛି, ବିଧାନ କରାଯାଇଛି, ବିଧିବିଧାନ କରାଯାଇଛି, ତେଣୁ ସେମାନେ ସେ ଉନ୍ନତ ଲୋକ ଯିବା ପାଇଁ କର୍ମକାଣ୍ଡ ଧାରା ଗ୍ରହଣ କରନ୍ତି। କିନ୍ତୁ କର୍ମକାଣ୍ଡ ଧାରା ଗ୍ରହଣ କଲା ପରେ ଯଦିଓ ସେମାନେ ଉନ୍ନତ ଲୋକକୁ ଯାଆନ୍ତି, ସ୍ୱର୍ଗ ଲୋକ ଇତ୍ୟାଦି ବିଭିନ୍ନ ଉନ୍ନତ ଲୋକ ସବୁ ରହିଛି, କିନ୍ତୁ ସେଠୁ ତାଙ୍କର କିଣି ପୁଣ୍ୟ ମଧ୍ୟ ଲୋକ ଦିଶନ୍ତି, ପୁଣ୍ୟ ସରିଯିବ, ତେଣୁ ସେମାନେ ପୁଣି ପୃଥିବୀ ପୃଷ୍ଠକୁ ଆସିବେ। ତେଣୁ ଏହିଭଳି ଭାବରେ ଘୁରି ଘୁରି ଭୌତିକ ଜଗତରେ ଘୁରି ଘୁରି ସେତେବେଳେ ସେମାନେ କହନ୍ତି ଯେ ପ୍ରକୃତରେ ଏ ଭୌତିକ ଜଗତରେ କିଛି ଆନନ୍ଦ ନାହିଁ, ଆମେ ଯଦି ମୁକ୍ତି ପାଇଯିବା ତାହେଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ତେଣୁ ସେମାନେ ଜ୍ଞାନ ମାର୍ଗକୁ ଆସନ୍ତି, ଜ୍ଞାନ ମାର୍ଗକୁ ସମସ୍ତେ ଆସିପାରନ୍ତି ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ସର୍ବକର୍ମ କ୍ଷୀଳପାର୍ଥ ଜ୍ଞାନେ ପରିସୀମା କେତେ, କର୍ମ ମାର୍ଗରେ ବହୁତ ଜନ୍ମ ବିତିଗଲା ପରେ ଜଣେ ଜ୍ଞାନ ମାର୍ଗକୁ ଆସୁଛନ୍ତି। ଏବଂ ଜ୍ଞାନ ମାର୍ଗରେ ମଧ୍ୟ ବହୁତ କଷ୍ଟଦାୟକ ସେ ଯେଉଁ ମାର୍ଗ ଜ୍ଞାନ ମାର୍ଗ ବହୁତ କଷ୍ଟଦାୟକ ମାର୍ଗ, ଭଗବତ ଗୀତା ଦ୍ୱାରା ଶ୍ରଦ୍ଧାଳୁ ଭଗବାନ କହିଛନ୍ତି କ୍ଲେଶ ଦୀହିକର ସ୍ତ୍ରୀ ସାମ ଅଭ୍ୟକ୍ଷା ସ୍ତ୍ରୀସାମ, ବହୁତ କଷ୍ଟ ସ୍ୱୀକାର ସେମାନେ କରନ୍ତି। ଏବଂ ଜ୍ଞାନ ମାର୍ଗରେ ବହୁତ କଷ୍ଟ ସ୍ୱୀକାର କରି ଯଦିଓ ସେମାନେ ଅନ୍ତିମ ସ୍ତର ପ୍ରାପ୍ତ ହୁଅନ୍ତି, ସେ ଅନ୍ତିମ ସ୍ତର ହେଉଛି କ'ଣ ନା ବ୍ରହ୍ମ ସ୍ଥିତି ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ଏହି ସ୍ଥିତିକୁ ପ୍ରାପ୍ତ ହେବା ପାଇଁ ସମସ୍ତେ ପ୍ରାପ୍ତ ହୋଇପାରନ୍ତି ନାହିଁ। କୋଟି ଜ୍ଞାନୀ ମଧ୍ୟ ହୁଏ ଏକଜଣ ମୁକ୍ତ, ଗୋଟିଏ ଜ୍ଞାନୀମାନଙ୍କ ମଧ୍ୟରେ ଜଣେ ମୁକ୍ତ ହୁଅନ୍ତି, ତେଣୁ ସେ ସ୍ଥିତି ମଧ୍ୟ ସମସ୍ତେ ଏତେ ସହଜରେ ପାଇପାରନ୍ତି ନାହିଁ। କିନ୍ତୁ ଗୋଟିଏ ଜ୍ଞାନୀ ମଧ୍ୟ ଯଦିଓ ଜଣେ ମୁକ୍ତ ହୁଅନ୍ତି, ବହୁତ କଷ୍ଟ ସ୍ୱୀକାର କରି ବହୁତ ବର୍ଷ କାଳ ବନି ବହୁ ନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ, ସବୁ ଜ୍ଞାନୀମାନେ ମଧ୍ୟ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ତେଣୁ ସେମାନେ ଯଦିଓ ବ୍ରହ୍ମସ୍ତର ପ୍ରାପ୍ତ ହୁଅନ୍ତି ସେଠୁ ପୁଣି ତାଙ୍କର ପତନ ହୋଇଯାଏ। ଭାଗବତମ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଏକଥା ତାଙ୍କର ଗର୍ଭସ୍ଥିତିରେ କହିଛନ୍ତି ଯେ ଦେନିଆରେ ବିନ୍ଦାକେ ବିମୁକ୍ତ ମାନିନ ତ୍ୱୟସ୍ତ ଭାବାତ ବିଶୁଦ୍ଧ ବୁଦ୍ଧୟ ଆରୁୟ ପୃଥିଣ ପଦମ ପଦମ ତଥା ପଦନ୍ତି ଅଧ ଅନାଦିତ ଦୁଷ୍ମ ସଂଗ୍ରହ। ଯଦିଓ ସେମାନେ ଜ୍ଞାନ ମାର୍ଗରେ ଭଗବାନଙ୍କର ଜ୍ଞାନ ଅନୁସରଣ କରନ୍ତି, ବହୁତ ପୃଥିଣ ବହୁତ କଷ୍ଟ ସ୍ୱୀକାର କରି ଯଦିଓ ସେମାନେ ବ୍ରହ୍ମପଦ ପ୍ରାପ୍ତ ହୁଅନ୍ତି, ପୁଣି ସେଠାରେ ମଧ୍ୟ ତାଙ୍କର ପତନ ହୋଇଯାଏ। ତେଣୁ ଜ୍ଞାନ ମାର୍ଗରେ ମଧ୍ୟ ଯଦି ବା ସେମାନେ ଭଗବାନ କିଛି ଜାଣନ୍ତି, ସେ ହେଉଛି କେବଳ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି, ପୂର୍ଣ୍ଣ ଅନୁଭୂତି ଭଗବାନଙ୍କ ପ୍ରାପ୍ତ ହୋଇପାରନ୍ତି ନାହିଁ, ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି, ତେଣୁ ସେଥିରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ତେଣୁ ସେମାନେ ତାଙ୍କର ପତନ ହୋଇଯାଏ। ତେଣୁ ଯେଉଁମାନେ ଆଉ ଗୋଟିଏ ମାର୍ଗ ରହିଲା ଯୋଗ ମାର୍ଗ, ଯୋଗ ମାର୍ଗରେ ଯେଉଁମାନେ ଅଗ୍ରସର ହୁଅନ୍ତି, ଆମର ଯେମିତି ରହିଛି ପାତଞ୍ଜଳିକର ଅଷ୍ଟାଙ୍ଗ ଯୋଗ ମାର୍ଗ ରହିଛି, ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି, ସେ ଯୋଗ ମାର୍ଗରେ ଅଗ୍ରସର ହେଲେ ସେଥିରେ ମଧ୍ୟ ଭଗବାନଙ୍କୁ ଯଦିଓ ପ୍ରାପ୍ତ ହୁଅନ୍ତି, କିନ୍ତୁ ସେଇଟା ମଧ୍ୟ ଆଂଶିକ ଭାବରେ ଭଗବାନଙ୍କୁ ଜାଣନ୍ତି। ସେ ହେଉଛି ପରମାତ୍ମା ଅନୁଭୂତି। ଭଗବାନ ସବୁ ସ୍ଥାନରେ ପରମାତ୍ମା ରୂପ ରହିଛନ୍ତି, ଏହି ଅନୁଭୂତିରେ ସେମାନେ ପ୍ରାପ୍ତ ହୁଅନ୍ତି। ତାର ଆଉ ଉନ୍ନତି ସବୁ ସେମାନେ ଯାଇପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହୁଅନ୍ତି ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରନ୍ତି। ବହୁତ ସ୍ଥାନରେ ବାଲୁଷ୍ଠାନରେ ବିଭିନ୍ନ ଶାସ୍ତ୍ରମାନଙ୍କରେ ଭକ୍ତି ବିଷୟରେ କୁହାଯାଇଛି। ତେଣୁ ଏହି ଭକ୍ତିର 9ଟି ଅଙ୍ଗ ରହିଛି। ପ୍ରହ୍ଲାଦ ମହାରାଜ ଭାଗବତ ସପ୍ତସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ତାଙ୍କର ପିତା ହିରଣ୍ୟକଶିପୁ ଏକଥା କହିଛନ୍ତି। ଇଏ ହେଉଛି ଶ୍ରେଷ୍ଠ ଶିକ୍ଷା। ପ୍ରହ୍ଲାଦକୁ ଆମର ପିଲାମାନେ ଶିକ୍ଷା କରୁଛନ୍ତି, ପାଠ ପଢୁଛନ୍ତି। ତେଣୁ ଯେତେବେଳେ ପ୍ରହ୍ଲାଦ ମହାରାଜ 5 ବର୍ଷର ବାଳକ ଥିଲେ ସେତେବେଳେ ସେ ଗୁରୁକୁଳକୁ ଯାଇଥିଲେ ପାଠ ପଢିବା ପାଇଁ। ତେଣୁ କିଛି ମାସ ପଢିଲା ପରେ ଯେତେବେଳେ ଆସୁଛନ୍ତି ତାଙ୍କର ପିତାଙ୍କ ପାଖକୁ ହିରଣ୍ୟକଶିପୁ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଦେବତାମାନେ ମଧ୍ୟ ତାଙ୍କ ଭୟରେ ତାଙ୍କର ସେବା କରୁଥିଲେ, ଏତେ ଶକ୍ତିଶାଳୀ ଥିଲେ ହିରଣ୍ୟକଶିପୁ। ବ୍ରହ୍ମାଙ୍କ ବରରେ ବଳିଦାନ ହୋଇଥିଲେ, ରାତିରେ ମରିବେ ନାହିଁ, ଦିନରେ ମରିବେ ନାହିଁ, ଆମର April 28 ଆସିବେ ଭଗବାନ କୃଷ୍ଣଦେବ ଆବିର୍ଭାବ ହେବେ। ତେଣୁ ପ୍ରହ୍ଲାଦ ଏଇଭଳି ଭାବରେ ହିରଣ୍ୟକଶିପୁ ଏଭଳି ଏତେ ଶକ୍ତିଶାଳୀ ପ୍ରାପ୍ତ ହୋଇଥିଲେ, ଶକ୍ତି ପ୍ରାପ୍ତ ହୋଇଯାଇଥିଲେ ଯେ ସମସ୍ତ ଦେବତାମାନେ ଆସି ତାଙ୍କର ସେବା କରୁଥିଲେ। ତେଣୁ ସେହି ହିରଣ୍ୟକଶିପୁଙ୍କର ପୁତ୍ର 5 ବର୍ଷର ପିଲା ପ୍ରହ୍ଲାଦ, ସେ ଯେତେବେଳେ ଯାଇ ତାଙ୍କର ଗୁରୁକୁଳରେ ଶିକ୍ଷା କରିକି ଆସିଲେ, କିଛି ମାସ ପରେ ଆସିଲେ, ତାଙ୍କର ପିତା ପଚାରିଥିଲେ ଯେ ପୁତ୍ର ତମେ ଯେଉଁ ପାଠ ପଢୁଛ କ'ଣ ଶ୍ରେଷ୍ଠ ପାଠ ପଢୁଛ ମୁଁ କହିଲ। ତେଣୁ ସେହି ପ୍ରହ୍ଲାଦ ଏ ପ୍ରସିଦ୍ଧ କଥା କହିଛନ୍ତି, ଏହି ଭକ୍ତିର 9ଟି ଅଙ୍ଗ ବିଷୟରେ ସେ କହିଛନ୍ତି। ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମ ନିବେଦନଂ ଇତି ପୁରୁଷାର ପିତା ବିଷ୍ଣୁ ଭକ୍ତିସ୍ତେ ନବଲକ୍ଷଣା କ୍ରିୟତେ ଭଗବତୀ ଅଧା ତନ୍ମନି ଅଧିତ ଉତ୍ତମ। ସେ କହିଲେ ମୁଁ ଶ୍ରେଷ୍ଠ ପାଠ କ'ଣ ପଢିଛି ଜାଣିଥିଲି ପିତା, ନା କ'ଣ କ'ଣ କହୁଛି କ'ଣ ଶ୍ରେଷ୍ଠ ପାଠ? ନା ଶ୍ରେଷ୍ଠ ପାଠ ହେଉଛି ଭଗବାନଙ୍କର ଭକ୍ତି କରିବା। ଭକ୍ତି କେମିତି କରିବା? ନା ଶ୍ରବଣ, ଭଗବାନ ବର୍ତ୍ତମାନ ଶ୍ରବଣ କରୁଛନ୍ତି, ଏଇଟା ଭକ୍ତି। କୀର୍ତ୍ତନ, ଆମର ଭକ୍ତମାନେ କୀର୍ତ୍ତନ କଲେ, ଭଗବାନ ନାମ କୀର୍ତ୍ତନ କଲେ, ଆମେ ମଧ୍ୟ ଭଗବାନ କଥା କୀର୍ତ୍ତନ କରୁଛେ, ଇଏ ମଧ୍ୟ ଭକ୍ତି। ସ୍ମରଣ, ଭଗବାନଙ୍କ କଥା ଯେଉଁମାନେ ଶୁଣନ୍ତି, ଭଗବାନଙ୍କ ଲୀଳାକୁ ଯେଉଁମାନେ ଜାଣନ୍ତି, ସେମାନେ ଯେତେବେଳେ ସମୟ ମିଳୁଛି ସେମାନେ ସ୍ମରଣ କରୁଛନ୍ତି, ଏଇଟା ବି ଭକ୍ତି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ପାଦ ସେବନ, ପାଦ ସେବନ କହିଲେ ଭଗବାନଙ୍କର ସେବା କରିବା। ତେଣୁ ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଆଚାର୍ଯ୍ୟ ରହିଛନ୍ତି ଯେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଭକ୍ତିରେ। ଏହି ଶ୍ରବଣର ଆଚାର୍ଯ୍ୟ ହେଉଛନ୍ତି ପରୀକ୍ଷିତ ମହାରାଜ। ଏ ଭାଗବତମ ତାଙ୍କୁ କୁହାଯାଇଛି, ପ୍ରଥମେ ଭାଗବତମ ତାଙ୍କୁ ହିଁ କୁହାଯାଇଛି। ସେ ଭାଗବତ ଶ୍ରବଣ କରି, ଭଗବାନଙ୍କ ଲୀଳା ବିଷୟରେ ଶ୍ରବଣ କରି ସେ ଭଗବାନ ପ୍ରାପ୍ତ ହୋଇଗଲେ ବା ସିଦ୍ଧି ପ୍ରାପ୍ତ ହୋଇଗଲେ। ସେହିଭଳି ଭାବରେ କୀର୍ତ୍ତନ କରିଛନ୍ତି କିଏ? ନା ବୟାସଖୀ ବା ସୁଖଦେବ ଗୋସ୍ୱାମୀ। ସେ ଭଗବାନ କୀର୍ତ୍ତନ କରି, ଭଗବାନ କଥା କହିକରି ସେ ଭଗବାନ ପ୍ରାପ୍ତ ହୋଇଗଲେ। ସେଭଳିଆ ପ୍ରହ୍ଲାଦ ହେଉଛନ୍ତି ସ୍ମରଣ କରୁଥିଲେ, ଭଗବାନ ବିଷୟରେ ସବୁବେଳେ ସ୍ମରଣ କରୁଥିଲେ, ଭଗବାନ ଲୀଳାକୁ ସ୍ମରଣ କରୁଥିଲେ। ଶ୍ରବଣ କୀର୍ତ୍ତନ ବିଷ୍ଣୁ ପାଦ ସେବନ, ଭଗବାନ ପାଦ ସେବା କିଏ କରୁଥିଲେ? ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ଭଗବାନଙ୍କର ପାଦ ସେବନ କରୁଛନ୍ତି। ଏବଂ ଅର୍ଚ୍ଚନ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ, ଅର୍ଚ୍ଚନରେ ପୃଥୁ ମହାରାଜ ଭାଗବତ ଚତୁର୍ଦ୍ଦଶ ତାଙ୍କ କଥା ଆସିବ। ସେ ଜଣେ ଭଗବାନଙ୍କର ଅବତାର, ଯେ ବେଣ ଜଣେ ରାଜା ଥିଲେ, ଯେଉଁ ରାଜା ଭଗବାନଙ୍କୁ ଗ୍ରହଣ କରୁନଥିଲେ, ଭଗବାନ ମାନୁନଥିଲେ, ତେଣୁ ବ୍ରାହ୍ମଣମାନେ ତାଙ୍କୁ ମନ୍ତ୍ର ପ୍ରୟୋଗ କରି ତାଙ୍କୁ ହତ୍ୟା କରିଦେଲେ। ତାଙ୍କର ଶରୀରରୁ ମନ୍ଥନ କରି ପୃଥୁ ମହାରାଜ ଆସିଲେ, ଯିଏକି ଜଣେ ଭଗବାନଙ୍କ ସତ୍ୟାବେଶ ଅବତାର। ସେ ଭଗବାନଙ୍କ ସୁନ୍ଦର ଭାବରେ ଅର୍ଚ୍ଚନ କରିଛନ୍ତି। ଏବଂ ବନ୍ଧନ, ତାପରେ ଆଉ ଗୋଟିଏ ଭକ୍ତି ମାର୍ଗ, ଭକ୍ତିର ଅଙ୍ଗ ହେଉଛି ବନ୍ଧନ ବା ବନ୍ଧନ କରିବା, ଭଗବାନଙ୍କର ଗୁଣଗାନ କରିବା, ଭଗବାନଙ୍କର ସ୍ତୁତି କରିବା। ଆଜି ଯେଉଁ ଭଜନ କରାଗଲା, ଏ ଭଗବାନଙ୍କର ଗୁଣଗାନ କରାଯାଉଛି। ଏଥିରେ ଆଚାର୍ଯ୍ୟ ହେଉଛନ୍ତି ଅକ୍ରୁର ମହାରାଜ। ଅକ୍ରୁର ତାଙ୍କ ଆମର ମନ୍ଦିରରେ ଅକ୍ରୁରଙ୍କ ବିଷୟରେ କଥା ଚାଲିଛି, 10 ସ୍କନ୍ଧ 40 ଅଧ୍ୟାୟରେ ତାଙ୍କର ବନ୍ଦନା ସବୁ ଆସିବ। ତେଣୁ ଅର୍ଚ୍ଚନ ବନ୍ଧନ ଦାସ୍ୟ, ଏହି ଦାସ୍ୟରେ ଆସୁଛନ୍ତି ହନୁମାନ କପିପତି ଦାସ୍ୟ। ହନୁମାନ ଯିଏକି ଭଗବାନଙ୍କର ଦାସ୍ୟ ହିସାବରେ ସେବା କରୁଥିଲେ ଦାସ୍ୟ। ସେହିଭଳି ଭାବରେ ସଖ୍ୟ କିଏ ଭଗବାନଙ୍କର ଥିଲେ? ନା ଅନେକ ସଖ୍ୟ ରହିଛନ୍ତି, ବିଶେଷ ଭାବରେ ଅର୍ଜୁନ ଭଗବାନଙ୍କ ସଖା ଥିଲେ। ଏବଂ ଦାସ୍ୟ ଶିକ୍ଷ, ଆତ୍ମନିବେଦନ ଆତ୍ମନିବେଦନ କିଏ କରିଛନ୍ତି ନା ବଳି ମହାରାଜ ଏ ପ୍ରହ୍ଲାଦ ମହାରାଜଙ୍କ ପୌତ୍ର ବା ନାତି ତାଙ୍କ ବିଷୟରେ ଭାଗବତ ମାଷ୍ଟର ବର୍ଣ୍ଣନା କରାଯିବ ସବୁକିଛି ଭଗବାନଙ୍କୁ ନିବେଦନ କରିଥିଲେ ତେଣୁ ଆମେ ଆଜି ହନୁମାନଜୀଙ୍କର ଯୋଉ କଥା କହିବା ତେଣୁ ସିଏ ହେଉଛନ୍ତି ଭଗବାନଙ୍କ ଦାସ୍ୟ ସମ୍ବନ୍ଧରେ ଭଗବାନଙ୍କ ସହ ସମ୍ବନ୍ଧିତ ଥିଲେ ଦାସ୍ୟ ହିସାବରେ ହନୁମାନଜୀଙ୍କର ବହୁତ କଥା ରହିଛି ଆମେ ଖାଲି ସଂକ୍ଷେପରେ କିଛି କଥା କହିବା କହିବା ତେଣୁ ଇଏ ଭାଗବତମରେ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ହନୁମାନଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ହନୁମାନଜୀ ହଉ ଆମର ଏଇ ଯୋଉ ଭୌତିକ ଜଗତ ରହିଛି ଏ ଭୌତିକ ଜଗତ ବର୍ଣ୍ଣନା କରାଯାଇଛି ଅନେକ ଦ୍ୱୀପ ରହିଛି ସାତଟି ଦ୍ୱୀପ ରହିଛି ତା ଦେହରୁ ଗୋଟେ ଦ୍ୱୀପ ହେଉଛି ଜମ୍ବୁଦ୍ୱୀପ ଆମେ ଯୋଉ ସ୍ଥାନରେ ରହିଛୁ ସେଇଟା ଜମ୍ବୁଦ୍ୱୀପରେ ଆମେ ରହିଛେ ଏଇ ଜମ୍ବୁଦ୍ୱୀପରେ 9ଟି ବର୍ଷ ରହିଛି ଆମେ ହେଉଛେ ଜମ୍ବୁଦ୍ୱୀପର ଭାରତ ବର୍ଷରେ ଆମେ ରହିଛେ ତେଣୁ ସେଇଭଳି ଭାବରେ ଗୋଟେ ବର୍ଷ ଅଛି ଯାହାକୁ କୁହାଯାଉଛି କିଙ୍ଗ ପୁରୁଷ ବର୍ଷ ଯୋଉ କିଙ୍ଗ ପୁରୁଷ ବର୍ଷରେ ହନୁମାନଜୀ ସେ ଭଗବାନଙ୍କର ସବୁବେଳେ ଆରାଧନା କରୁଛନ୍ତି ତେଣୁ ଆମେ ଗୋଟିଏ ସ୍ତୁତି ପାଠ କରିବା ଭାଗବତ ପଞ୍ଚମ ସ୍କନ୍ଧ ଅଷ୍ଟଦଶ ଅଧ୍ୟାୟରେ ଏଇ ଯୋଉ ରହିଛି କୋଉ ଅଧ୍ୟାୟ ନା ଇଏ ହେଉଛି 14 ଅଧ୍ୟାୟରେ ମର୍ତ୍ୟାବତାର ସ୍ତ୍ରୀୟ ମର୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷୋବଧାୟ ନ କେବଳ ବିଭୁ କୃତୋନ୍ନତା ସ୍ୟାତ୍ ରମତଃ ସ୍ୱାତ୍ମନ ସୀତାକୃତାନି ବ୍ୟସନାନି ସୁରସେ 19 ଅଧ୍ୟାୟରେ ଏହି କଥାଟି ଆସୁଛି କିଙ୍ଗ ପୁରୁଷ ବର୍ଷରେ ହନୁମାନଜୀଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି ହନୁମାନଜୀ ହେଉଛନ୍ତି ମହାଭାଗବତ ଜଣେ ଭାଗବତ କହିଲେ ଭଗବାନଙ୍କ ଭକ୍ତ ତେଣୁ ଭକ୍ତର ମଧ୍ୟ ବିଭିନ୍ନ ସ୍ତର ରହିଛି ତେଣୁ ହନୁମାନଙ୍କୁ କୁହାଯାଉଛି ସେ ହେଉଛନ୍ତି ଅତ୍ୟନ୍ତ ଉନ୍ନତ ସ୍ତରର ଭକ୍ତ ଥିଲେ ଓଂ ନମୋ ଭଗବତେ ଉତ୍ତମ ଶ୍ଳୋକାୟ ନମ ଆର୍ଯ୍ୟ ଲକ୍ଷଣଶୀଳ ଋତାୟ ନମ ଉପଶିକ୍ଷିତାତ୍ମନ ଉପାୟତ ଲୋକାୟ ନମ ସାଧୁବାଦ ନିକଷାୟ ନମ ବ୍ରହ୍ମଣ ଦେବାୟ ମହାପୁରୁଷାୟ ମହାରାଜାୟ ନମ ଇତି ଏଭଳି ଭାବରେ କିଙ୍ଗ ପୁରୁଷ ବର୍ଷରେ ହନୁମାନଜୀ ସ୍ତୁତି କରୁଛନ୍ତି ତେଣୁ ଆମେ ଗୋଟିଏ ସ୍ତୁତି ବିଷୟରେ ଆମେ କିଛି ଆଲୋଚନା କରିବା ଭଗବାନ ରାମଚନ୍ଦ୍ରଙ୍କ ଯେଉଁ ସ୍ତୁତି କରିଛନ୍ତି ଏହି ସ୍ତୁତିରୁ ଆମେ ଭଗବାନ ବିଷୟରେ ଜାଣିପାରିବା ଭଗବାନଙ୍କୁ ଜାଣନ୍ତି କିଏ ନା ଭଗବାନ ଭକ୍ତ ଭଗବାନଙ୍କୁ ଜାଣନ୍ତି ତେଣୁ ତାଙ୍କର ଭକ୍ତ ଯେଉଁଭଳି ଭାବେ ଭଗବାନଙ୍କ ବିଷୟରେ କହିଛନ୍ତି ଆମେ ଯଦି ସେହି କଥା ଶୁଣିବା ତାହେଲେ ଆମେ ଭଗବାନଙ୍କୁ ଜାଣିପାରିବା ତେଣୁ ହନୁମାନଜୀ ସେ କହୁଛନ୍ତି ମର୍ତ୍ୟାବତାର ସ୍ତୁହ୍ୟ ମର୍ତ୍ୟ ଶିକ୍ଷଣ ଭଗବାନ ଯୋଉ ଲୀଳା କରିଥିଲେ ଭଗବାନ ଆସିଲେ ଆମର 10,000 ଉର୍ଦ୍ଧ ବର୍ଷକାଳ ଲୀଳା କଲେ ତୃତୀୟ ଯୁଗର ଅନ୍ତିମରେ ଭଗବାନ ରାମଚନ୍ଦ୍ର ଆସିଥିଲେ ଭଗବାନ ଲୀଳା କଲେ ଏ ଲୀଳା ସଂକ୍ଷେପରେ ଯଦି କୁହାଯିବ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଭଗବାନ ରାମଚନ୍ଦ୍ର ବିଷୟରେ ବିଷୟରେ ଆମେ କହିବା ନାହିଁ, ଖାଲି ଇଏ ବି ହନୁମାନ ଯୋଉ ସ୍ତୁତି କରୁଛନ୍ତି ସେଇ ବିଷୟରେ ଖାଲି କହିବା। ତେଣୁ ସେ କହୁଛନ୍ତି ମର୍ଯ୍ୟା ଅବତାର, ଭଗବାନ ଯୋଉ ଆସୁଛନ୍ତି ଅବତାର ଗ୍ରହଣ କରୁଛନ୍ତି। କଣ ପାଇଁ ଭଗବାନ ଅବତାର ଗ୍ରହଣ କରୁଛନ୍ତି? ଭଗବତ ଗୀତାରେ ଆପଣମାନେ ଜାଣିଥିବେ ପ୍ରସିଦ୍ଧ ଶ୍ଳୋକ, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଜାମ୍ୟହମ୍। ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମର ଅଭ୍ୟୁଥାନ ହୁଏ, ସେତେବେଳେ ଭଗବାନ ଆସନ୍ତି, ପ୍ରତି ଯୁଗରେ ଆସନ୍ତି। ତେଣୁ ସେ ତିନୋଟି କାର୍ଯ୍ୟ ତାଙ୍କର ସେତେବେଳେ କରନ୍ତି। କଣ କଣ? ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଆଜି ଏଠି ଆମେ ଯୋଉ ବସି ଭଗବାନ କଥା ଶ୍ରବଣ କରୁଛେ ବା କୀର୍ତ୍ତନ କରୁଛେ ବା ସ୍ମରଣ କରୁଛେ, ଇଏ ଆମେ ଆନନ୍ଦ ପ୍ରାପ୍ତ ହଉଛେ, ଭକ୍ତମାନେ ସେଇଥିରେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ ପରିତ୍ରାଣ ଭଗବାନ ଚାହିଁଥିଲେ ତାଙ୍କର ଧାମରେ ରହିକରି ମଧ୍ୟ ସେ ଏ ଅସୁରମାନଙ୍କୁ ବିନାଶ କରିପାରିଥାନ୍ତେ, ରାବଣ ଯୋଉ ବଧ କଲେ ଏ କଥା କହୁଛନ୍ତି। ମର୍ତ୍ୟାବତାର ଥିଲେ ମର୍ତ୍ୟ ଶିକ୍ଷଣ, ଭଗବାନ ଯୋଉ ଆସନ୍ତି ଶିକ୍ଷା ପ୍ରଦାନ କରିବା ପାଇଁ ବା ତାଙ୍କର ଯୋଉ ଲୀଳା କରନ୍ତି ସେ ଲୀଳା ଶ୍ରବଣ ଲୀଳା ଦ୍ୱାରା ଲୀଳାରେ ବହୁତ କଥା ରହିଛି। ତାଙ୍କ ଲୀଳା ଶିକ୍ଷା ପ୍ରଦାନ କରି ମାନବ ଜାତିକୁ ଶିକ୍ଷା ପ୍ରଦାନ କରନ୍ତି। ବିଶେଷ ଭାବେ ଭଗବାନ ରାମଚନ୍ଦ୍ର ଯୋଉ ଆସିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ, ସେ ମର୍ଯ୍ୟାଦା ସ୍ଥାପନ କରିଛନ୍ତି, ଶିକ୍ଷା ପ୍ରଦାନ କରିଛନ୍ତି ମାନବ ସମାଜ ମାନଙ୍କ ପାଇଁ। ଆଜି ମଧ୍ୟ ଆମେ ଚାହୁଁଛେ ରାମରାଜ୍ୟ ଏଭଳି ଭାବରେ ସେ ରାଜ୍ୟ ଶାସନ କରିଥିଲେ, ଯେଉଁଥିପାଇଁ କି ଲକ୍ଷ ଲକ୍ଷ ବର୍ଷ ପରେ ମଧ୍ୟ ଆମେ ବର୍ତ୍ତମାନ ଚାହୁଁଛେ, ଆମର ସମସ୍ତେ କହୁଛନ୍ତି ରାମରାଜ୍ୟ ରାମରାଜ୍ୟ। ଭଗବାନ ବିଷୟରେ କେତେ ଜଣ ଜାଣିଛନ୍ତି କି? ତଥାପି ସମସ୍ତେ ଏଇଟା ଜାଣନ୍ତି ଯେ ରାମରାଜ୍ୟ ଆମର ଦରକାର, ରାମରାଜ୍ୟ ମହାତ୍ମା ଗାନ୍ଧୀ ମଧ୍ୟ ସେ କଥା କହୁଥିଲେ ରାମରାଜ୍ୟ। କାରଣ ରାମରାଜ୍ୟରେ ପ୍ରକୃତରେ ପ୍ରଜାମାନେ ଯେତେ ଆନନ୍ଦରେ ରହିଥିଲେ ଆମେ ଚିନ୍ତା କରିପାରିବା ନାହିଁ। ରାମଚନ୍ଦ୍ର ସମୟରେ ପ୍ରଜାମାନେ କେତେ ଆନନ୍ଦରେ ଥିଲେ ଆମେ ଖାଲି ଗୋଟିଏ ଉଦାହରଣ ଦେବା। ଭାଗବତମ ନବମ ସ୍କନ୍ଧରେ ଭଗବାନ ରାମଚନ୍ଦ୍ର ବିଷୟରେ ବର୍ଣ୍ଣନା କରାଯାଇଛି, ଏତେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ପ୍ରଜାମାନେ କେତେ ଆନନ୍ଦରେ ଥିଲେ। କିଭଳି ଥିଲେ ଆନନ୍ଦରେ? ନାଧି ବ୍ୟାଧି ଜରା ଗ୍ଲାନି, କାହାର ମନଶ୍ଚିନ୍ତା ନଥିଲା। ଆମର ତ ଆଜିକାଲି ବହୁତ ପ୍ରକାର ଟେନସନ ଏତେ ହେଇଯାଉଛି, ବ୍ଲଡ ପ୍ରେସର ହାର୍ଟ ଡିଜିଜ ସବୁ ବାହାରିଯାଉଛି, ବହୁତ ପ୍ରକାର ଚିନ୍ତା ରହୁଛି ଆଜିକାଲି। କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ମନଗଢ଼ା କଥା ନୁହଁ, ଇଏ ହେଉଛି ପ୍ରକୃତ କଥା। କାହାର ଆଦି ନଥିଲା, କାହାର ମନଚେତନା ମନଚିନ୍ତା ନଥିଲା, ମନଗଢ଼ା ହିଁ ନଥିଲା। ଓରିଜ ଯାହାକୁ କହୁଛି ବର୍ତ୍ତମାନ ଯୁଗରେ, ବର୍ତ୍ତମାନ ବହୁତ ଓରିଜ ବହୁତ ଟେନସନ ହେଇଯାଇଛି, ସମସ୍ତେ ଚିନ୍ତାଗ୍ରସ୍ତ ରହିଛନ୍ତି, କିନ୍ତୁ କାହାର ଚିନ୍ତା ସେଠି ନଥିଲା ସେ ସମୟରେ ପ୍ରଜାମାନଙ୍କର। ନା ଆଦି ଆଉ କ'ଣ ରାମରାଜ୍ୟ ଥିଲା? ନା ବ୍ୟାଧି, ନ ଆଦି ନ ବ୍ୟାଧି। ବ୍ୟାଧି କହିଲେ ବିଭିନ୍ନ ରୋଗ ଯୋଉ ରହିଛି, ଅନେକ ପ୍ରକାର ରୋଗ ଆଜିକାଲି ହେଲାଣି, ଯୋଉ ରୋଗର ମଧ୍ୟ ଔଷଧ ନାହିଁ, କିନ୍ତୁ ସେଠି ତ ରୋଗ ନାହିଁ, ଔଷଧ କଥା କ'ଣ ପଡ଼ିଛି? ବ୍ୟାଧି ରୋଗ ବି ନଥିଲା ସେଠି, ନା ଆଦି ବ୍ୟାଧି, ସେଠି ଗୋଟିଏ ଔଷଧ ଥିଲା। କ'ଣ ସେ ଔଷଧ? ଶ୍ରୀରାମ ଜୟ ରାମ ଜୟ ଜୟ ରାମ ମେଡିସିନ, ଏଇଟା ହେଉଛି ମେଡିସିନ, ଏଇଟା ହେଉଛି ପ୍ରକୃତ ଔଷଧ। ସୁଖଦେବ ଗୋସ୍ୱାମୀ ମଧ୍ୟ ଚିନ୍ତା କରିଛନ୍ତି, ନିବୃତ ତର୍ଷେଇ ଉପଗୀୟମାନ ଭବୋ ସଦା ସ୍ରୋତ୍ର ମନ ବିରାମାନ। ଭଗବାନ କଥା ଯେତେବେଳେ ଆମେ ଶ୍ରବଣ କରୁଛେ ସ୍ରୋତ୍ର କେବଳ ଶୁଣିବା ମାତ୍ର ଏଇଟା ଭବ ଔଷଧ, ଭବରୋଗ ଦୂର କରିଦେବ। କଣ ଉତ୍ତମ? ଯେଉଁମାନେ ଭଗବାନ କଥା ଶୁଣୁନାହାନ୍ତି ସେମାନେ ନିଜ ନିଜର ହତ୍ୟାକାରୀ, ବିନା ପଶୁ ବିନା ଯେଉଁମାନେ ଭଗବାନ ନିଜ ନିଜର ହତ୍ୟାକାରୀ ସେମାନେ ଭଗବାନ କଥା ଶ୍ରବଣ କରନ୍ତି ନାହିଁ। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ବ୍ୟାଧି ନଥିଲା, କାହିଁକି ନା ସମସ୍ତେ ଭଗବାନଙ୍କର ନାମ ରହୁଛୁ, ଆଉ କାହାର କାହିଁ ଦୁଃଖ ଆସିବ?
ବା ରୋଗ କାହିଁକି ଆସିବ ନା ଆହୁରି ବ୍ୟାଧି ଜରା ବାର୍ଦ୍ଧକ୍ୟ ଅବସ୍ଥା ମଧ୍ୟ କାହାର ଆସୁନଥିଲା ବାର୍ଦ୍ଧକ୍ୟ ଅବସ୍ଥା କେହି ପ୍ରାପ୍ତ ହଉନଥିଲେ ସମସ୍ତେ ଯୁବକ ଅବସ୍ଥାରେ ରହିଥିଲେ ଆମର ଶିଶୁବନ୍ଧୁ ବରବନ୍ଧୁ ସିଂ ମହାରାଜ ଏ କଥାଟି କହନ୍ତି ଜଣେ ଥିଲେ ପାଶ୍ଚାତ୍ୟ ଜଗତର ଜଣେ କବି ଯୋଉ ଟଚ୍ଟା ଏଇନା କେତେ ଆମେ ପଢୁଥିଲୁ ପିଲାଦିନେ ସେଟା ପଢୁଥିଲୁ ସେଥିରେ ସେଥିରେ ସେ ବର୍ଣ୍ଣନା କରିଛନ୍ତି ଜଣେ ଗୋଟେ ରାଜ୍ୟରେ ଗୋଟେ ଅଦ୍ଭୁତ ଗୋଟେ ଅଣ୍ଡା ଭଳିଆ ପଦାର୍ଥ ଜଣେ ଦେଖିଲେ ଅଣ୍ଡା ଭଳିଆ ପଦାର୍ଥ ତେଣୁ ସେଇଟାକୁ ଆଣିକି ସେ ରାଜାଙ୍କୁ ଦିଆଗଲା ତେଣୁ ରାଜା କହିଲେ ଏଟା କଣ ଜିନିଷଟା କେହି ଜାଣିପାରୁନାହାନ୍ତି କି ଅଦ୍ଭୁତ ଜିନିଷ ତେଣୁ ପଣ୍ଡିତ ମାନଙ୍କୁ ଡକେଇଲେ ପଣ୍ଡିତ ମାନଙ୍କୁ କହିଲେ ଦେଖ ଏଇଟା କଣ ଯଦି ଠିକ ନ କରେ ତା ମୁଣ୍ଡ କାଟ ହବ ତେଣୁ ପଣ୍ଡିତ ମାନଙ୍କ ଚିନ୍ତା ପଡ଼ିଗଲା ତେଣୁ ଜଣେ ପଣ୍ଡିତ ତାଙ୍କ ମୁଖ୍ୟ ଯେ ହେଡ୍ ପଣ୍ଡିତ ସେ ସେଇ ଅଣ୍ଡା ଭଳିଆ ପଦାର୍ଥକୁ ନେଇ ତାଙ୍କର ଝରକା ପାଖରେ ରଖିଥିଲେ ସେହି ସମୟରେ ଗୋଟେ କୁକୁଡ଼ାଟେ ଆସି ତା ଦେହରେ ଥଣ୍ଟ ମାରିଦେଲା ଥଣ୍ଟ ମାରିଦେଲା ଯେତେବେଳେ ସେ ଭାଙ୍ଗିଗଲା ଭାଙ୍ଗିଗଲେ ଜଣାପଡ଼ିଲା ଏଟା ଗୋଟେ ବ୍ରେନ୍ ବା ଏଟା ଗୋଟେ ଶସ୍ୟ ତେଣୁ ସେ ଯାହା ହଉ ଜୀବନ ପାଇଲେ ସେ କହିଲେ ରାଜାକୁ ରାଜା ଇଏ ହଉଛି ଗୋଟେ ଶସ୍ୟ ନା ଶସ୍ୟ କୋଉଠି ଫଳିଥିଲା କୋଉଠି ଫଳିଥିଲା କେବେ ଫଳିଥିଲା କେମିତି ଫଳିଥିଲା ସେଟା କୁହ ସେଠି ସେ କହିବେ ଆମେ କେମିତି କହିବୁ ଆମେ ତ ଆମ ଯେ ଜ୍ଞାନ ଦେବୁ ନା ବେଦ ଆମର ରହିଛି ଆମେ ବେଦ ଶିକ୍ଷା ଦେବୁ ନା ଆଉ ମନ୍ତ୍ର ଦେବୁ ନା ଆଉ ଚାଷ କାର୍ଯ୍ୟ କଣ ଆମେ କରିବୁ ଚାଷ ହଉଛି ବୈଶ୍ୟମାନଙ୍କର କାର୍ଯ୍ୟ କୃଷି ଗୋରକ୍ଷା ବାଣିଜ୍ୟ ଏଟା ହଉଛି ବୈଶ୍ୟମାନଙ୍କର କାର୍ଯ୍ୟ ତେଣୁ ଆପଣ ଆପଣଙ୍କ ରାଜ୍ୟରେ ସବୁଠାରୁ ବୃଦ୍ଧ ବ୍ୟକ୍ତିକୁ ପଚାରନ୍ତୁ ସେ କହିପାରିବେ ତେଣୁ ସବୁଠୁ ବୃଦ୍ଧ ବ୍ୟକ୍ତିକୁ ଖୋଜିକି ଅଣାଗଲା ଆମର ଏଠି କିଏ ବୃଦ୍ଧ ବ୍ୟକ୍ତି ଅଛନ୍ତି ଚାଲିପାରୁ ନାହାନ୍ତି ଦିଟା ବାଡ଼ି ଧରି ଚାଲୁଛନ୍ତି ଦିଟା ବାଡ଼ି ଧରି ଚାଲୁଛନ୍ତି ତାଙ୍କୁ ଡକା ହେଲା ତେଣୁ ରାଜା ଦେଖେଇଲେ ଏଇଟା ଦେଖିଛ ଦେଖିଲା ନା ଆମେ ଦେଖିନୁ ମୋ ପୁଅ ଦେଖିଥିବ ମୋର ପୁଅ ଜାଣିଥିବ ଏ ମୋର ପିତା ଜାଣିଥିବେ ମୋର ବାପା ଜାଣିଥିବେ ତମର ବାପା ଅଛନ୍ତି ନା ହଁ ଅଛନ୍ତି ତେଣୁ ତାଙ୍କୁ ଡକା ହେଲା ସିଏ କିନ୍ତୁ ଦିଟା ବାଡ଼ି ନାହିଁ ଗୋଟେ ବାଡ଼ି ଦେଖୁଛନ୍ତି ସେ ଆହୁରି ଯୁବକ ଭଳିଆ ଦୁଶୁଛନ୍ତି ତେଣୁ ତାଙ୍କୁ ଯେତେବେଳେ ଦେଖାଗଲା ନା ମୁଁ ଜାଣିନି ମୋର ବାପା ଜାଣିଥାଇ ପାରନ୍ତି ତମର ବାପା ଅଛନ୍ତି ନା ହଁ ତାଙ୍କର ବାପା ଯଦି ଡକାଗଲା ସେ ଯୁବକ ଭଳି ଆମର ଯୁବକ କିଏ ଅଛନ୍ତି ଆଦି କିଶୋର ଯୁବକ ଅଛନ୍ତି ଆଦି କିଶୋର ଯୁବକ ଭଳି ସେ ଟଙ୍ଗ ଟଙ୍ଗ ଚାଲୁଛନ୍ତି ତାଙ୍କର କୌଣସି ବାଡ଼ି ଫାଡ଼ି ଦରକାର ନାହିଁ କିଛି ନାହିଁ ତେଣୁ ସିଏ ଯେତେବେଳେ ଦେଖିଲେ ସେ କହିଲେ ହଁ ଏଇଟା ଆମ ସମୟରେ ହଉଥିଲା ନା କୋଉଠି ହଉଥିଲା ନା ଆମ ସମୟରେ କିଛି ଜମିର ନିର୍ଦ୍ଧାରିତ ସୀମା ନଥିଲା ଯିଏ ଯେତିକି ଚାଷ କଲା ଇଶାବାସ୍ୟମ ଇଦମ୍ ବିଶ୍ୱମ ଯତ୍କିଞ୍ଚିତ ଜଗତ୍ୟାଙ୍ଗ ଜଗତ ସବୁକିଛି ଭଗବାନଙ୍କର ତେଣୁ ସେଇଭଳି ଭାବରେ ସମସ୍ତେ କାହାର ଫାଇଟିଂ ନଥିଲା ଯେ ଯାହା ଯେତିକି ଦରକାର ଯାହାର ଯେତିକି ଦରକାର ଯେତିକି ସେ ଗ୍ରହଣ କରୁଥିଲେ କିଏ ନା କ୍ୟାପ୍ଟେନ୍ ଭୁଞ୍ଜିତା ଯାହାକୁ ଯେତିକି ଆଲଟମେଣ୍ଟ ହେଇଛି ସେ ସେତିକି ଗ୍ରହଣ କରୁଥିଲେ ଏଇ ବର୍ଣ୍ଣନା କରାଯାଇଛି ତେଣୁ ଏ ବର୍ତ୍ତମାନ ଯୁଗର କଥା କଥା କୁହାଯାଉଛି ଏ ଭଗବାନ ରାମଚନ୍ଦ୍ର କଥା ତେଣୁ ସେତେବେଳେ ମଧ୍ୟ କାହାର ମାନେ ଜରା ନଥିଲା ବା ବାର୍ଦ୍ଧକ୍ୟ ଅବସ୍ଥା ନଥିଲା ଭଗବାନ କୃଷ୍ଣ ସମୟରେ ମଧ୍ୟ ସେଭଳି କୁହାଯାଇଛି ଭାଗବତ ଦଶମ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛନ୍ତି ଯେଉଁ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ କୃଷ୍ଣଚନ୍ଦ୍ର ଆସିଲେ ବୃନ୍ଦାବନରୁ ମଥୁରାକୁ ଆସିଲେ ଏଇ ଅକ୍ରୋଡ ନେଇକି ଯାଉଛନ୍ତି ମଥୁରାକୁ ମଥୁରାବାସୀମାନେ ଯେଉଁମାନେ ବୃଦ୍ଧ ଥିଲେ ସେ ସମୟରେ ଯେତେବେଳେ ଭଗବାନ ରୂପ ଦେଖିଦେଲେ ଏତେ ସୁନ୍ଦର ରୂପ ଏତେ ମନବୁଦ୍ଧକ ରୂପ ଦେଖିକି ସେମାନେ ସବୁ ଯୁବକ ହେଇଗଲେ ବୃଦ୍ଧ ବ୍ୟକ୍ତିମାନେ ସବୁ ଯୁବକ ହେଇଗଲେ ଖାଲି ଦେଖିବାକୁ ଯୁବକ ନୁହଁ ତା ନୁହଁ ବଳ ଓଜ ତାଙ୍କର ବଳ ତାଙ୍କର ସାମର୍ଥ୍ୟ ତାଙ୍କର ଶକ୍ତି ସେଇଭଳି ଭାବରେ ହେଇଗଲା ଯୁବକ ଭଳି ହେଇଗଲା ତେଣୁ ରାମରାଜ୍ୟରେ ମଧ୍ୟ ସେଇଭଳି ଭାବରେ ନାଧି ବ୍ୟାଧି ଜରା ବ୍ରାଣୀ ବ୍ରାଣୀ ମଧ୍ୟ ସେଇଭଳି ଭାବରେ ଚିନ୍ତା ମନଚିନ୍ତା ସେଇଟା ବି ତ କାରଣ ଥିଲା ନାଧି ବ୍ୟାଧି ଜରା ବ୍ରାଣୀ ଆଉ କଣ ଥିଲା ରାମରାଜ୍ୟରେ ବା କଣ ଅସୁବିଧା କିଛି ନଥିଲା ନା ଦୁଃଖ ନଥିଲା ତାହା ସମସ୍ତେ ଆନନ୍ଦରେ ଥିଲେ ଭଗବାନଙ୍କ ନାମ ନେଇକି ଭଗବାନ ପ୍ରସାଦ ଖାଇକି କାହିଁକି ଦୁଃଖ ରହିଥିବ ଆନନ୍ଦରେ ରହିଥିଲେ ଆନନ୍ଦ ବୁଦ୍ଧି ବର୍ଦ୍ଧନ ଭୌତିକ ଜଗତରେ ଯେଉଁ ସୁଖ ରହିଛି ସେ ସୁଖ ହେଉଛି କି ସୁଖ ଆଦ୍ୟ ଅନ୍ତମନ୍ତ କୁନ୍ତୈୟ ଯେଉଁ ସୁଖର ଆଦ୍ୟ ଅଛି ସେ ସୁଖର ଅନ୍ତ ଅଛି କିନ୍ତୁ ଭଗବାନଙ୍କର ଯେଉଁ ଆନନ୍ଦ ଆମେ ପ୍ରାପ୍ତ ହେଉଛେ ଭଗବାନଙ୍କ ଚିନ୍ତାରେ ଭଗବାନଙ୍କ ସେବାରେ ସେ ଆନନ୍ଦ ହେଉଛି କିଭଳି ଭାବରେ ନା ସେ ଆନନ୍ଦ ରୂପକ ସାଗର ବଢ଼ିବୁଡ଼ିକା ଯିବ ଆନନ୍ଦ ବୁଦ୍ଧି ବର୍ଦ୍ଧନ ତେଣୁ ଦୁଃଖ ନଥିଲା ଶୋକ ମଧ୍ୟ ନଥିଲା ନାଧି ବ୍ୟାଧି ଜରାଗଣି ଦୁଃଖ ଶୋକ କହିଲେ କୋଉଟା ନା ଆମର ଯଦି କିଛି ଅଛି ଯଦି ଚାଲିଗଲା ହଜିଗଲା ନଷ୍ଟ ହେଇଗଲା ସେଥିପାଇଁ ଆମେ ଶୋକ କରୁଛେ ଅତୀତ ପାଇଁ ଆମେ ଶୋକ କରୁଛେ ତେଣୁ ସେତେବେଳେ କିଛି ଶୋକ ମଧ୍ୟ ନଥିଲା କାହାର କିଛି ଅସୁବିଧା ନଥିଲା ଶୋକ ହେଉନଥିଲା ଏବଂ ଭୟ ଭୟ କହିଲେ ଭବିଷ୍ୟତ ପାଇଁ ଭୟ, ଭବିଷ୍ୟତରେ କ'ଣ ହବ ଏଇଟା ଗୋଟେ ଭୟ ଆମର ରହୁଛି, ତେଣୁ ସେତେବେଳେ କାହାର ମଧ୍ୟ ଭୟ ନଥିଲା। ଦୁଃଖ ଶୋକ ଭୟ କ୍ରମା ମୃତ୍ୟୁ ଆସିବ, ତାପରେ ଆସିବ ଅନେକ ଭୟ ଅଛି, ସବୁଠୁ ଶ୍ରେଷ୍ଠ ଭୟ ହେଉଛି ମୃତ୍ୟୁ ଭୟ। ସେ ମୃତ୍ୟୁ ଭୟ ଥିଲା କି ନା ମୃତ୍ୟୁ ଭୟ ନଥିଲା, ମୃତ୍ୟୁ ଅନିଚ୍ଛତା ନା ଅଛି, ଯେଉଁମାନେ ଚାହୁଁନଥିଲେ ଅନିଚ୍ଛତା, ଯେଉଁମାନେ ଚାହୁଁନଥିଲେ ମୃତ୍ୟୁ ତାଙ୍କ ପାଇଁ ମୃତ୍ୟୁ ହେଉନଥିଲା। ମୃତ୍ୟୁସ୍ଥା ଅନିଚ୍ଛତା ନ ଆସିତ, କାରଣ ପ୍ରକୃତରେ ଭଗବାନ ରାମଚନ୍ଦ୍ର ଯେତେବେଳେ ତାଙ୍କର ସ୍ୱାଗତ୍ୟାଗ କରି ଯୋଧାମ ଚାଲି ଚାଲି ତାଙ୍କର ଧାମ ଗଲେ, ଅଯୋଧ୍ୟା ଧାମ ଗଲେ, ସେତେବେଳେ ସମସ୍ତେ ଅଯୋଧ୍ୟା ବାସୀ ନେଇକି ଚାଲିଗଲେ, ଭଗବତ ଧାମ ଚାଲିଗଲେ, ତେଣୁ କାହାର ମୃତ୍ୟୁ ହେଉନଥିଲା, ଯେଉଁମାନେ ଚାହୁଁନଥିଲେ ତାଙ୍କ ମୃତ୍ୟୁ ହେଉନଥିଲା। ତେଣୁ ରାମେ ରାଜନ୍ୟ ଅଧ୍ୟକ୍ଷ, ଭଗବାନ ରାମ ହେଉଛନ୍ତି କିଏ ନା ଅଧ୍ୟକ୍ଷ, ଅଧ୍ୟକ୍ଷ କହିଲେ ଆମେ ତାଙ୍କୁ ଆମର ଇନ୍ଦ୍ରିୟମାନଙ୍କ ସହ ବୁଝିପାରିବା ନାହିଁ, ଆମେ ଚକ୍ଷୁ ଦ୍ୱାରା ଆମେ ଜାଣିଯିବା ଯେ ଦେଖିଦେବା ଭଗବାନଙ୍କୁ ନା, ବା କର୍ମ ଦ୍ୱାରା ଯେ ଭଗବାନଙ୍କ ସହ ଶୁଣିଦେବା ଜାଣିଯିବା ତାହା ନୁହଁ, କିନ୍ତୁ ଏ ସେବା ମାଧ୍ୟମରେ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯଦି ଭଗବାନଙ୍କ ସେବା କରାଯାଏ ତାହେଲେ ଭଗବାନ କୃପା କରି ଆମ ପାଖକୁ ନିଜକୁ ପରିପୃଷ୍ଟ କରିବା, ନିଜକୁ ପ୍ରକାଶ କରିବେ, ଆମେ ନିଜେ ଭଗବାନଙ୍କୁ ଦେଖିଦେବା ନା ହେଇପାରିବ ନାହିଁ। ଯେମିତି ଆମର ଗୌରବନ୍ଦ ସେ ମହାରାଜ ଗୁରୁଦେବ କହନ୍ତି, ଆମେ ବର୍ତ୍ତମାନ ରାତି ହେଇଛି, ଆମେ ଯେତେ ବୈଜ୍ଞାନିକ ଯେତେ ଯେ ବିଜ୍ଞାନ ପ୍ରୟୋଗ କରିକି କହିବା ସୂର୍ଯ୍ୟକୁ ଦେଖିଦେବା ନା ଦେଖିପାରିବା ନାହିଁ, ସକାଳ ହେଲେ ସୂର୍ଯ୍ୟ କିରଣ ଆସିଲେ ଆମେ ସୂର୍ଯ୍ୟକୁ ଜାଣିପାରିବା, ସେଭଳିଆ ଭଗବାନ କୃପା କଲେ ହିଁ ଆମେ ଜଣେ ଭଗବାନଙ୍କୁ ଜାଣିପାରିବେ। ସେଥିପାଇଁ ତାଙ୍କ ନାଁ ହେଉଛି ଗୋଟେ ଅଧ୍ୟକ୍ଷଜ, ଆମର ଇନ୍ଦ୍ରିୟ ମାନେ ଯୋଉ ଅକ୍ଷତ ଯୋଉ ଇନ୍ଦ୍ରିୟ ଯାହାଙ୍କ ନିମ୍ନରେ ଅଛନ୍ତି ସେ ହେଉଛନ୍ତି ଅଧ୍ୟକ୍ଷଜ। ସେଇ ରାମ ରାଜ୍ୟରେ ଏଇଭଳି ଭାବରେ ଲୋକମାନେ ଆନନ୍ଦରେ ଥିଲେ, ସେ କଥା ହନୁମାନ ମହାରାଜ କହୁଛନ୍ତି, କଣ କହୁଛନ୍ତି ନା ମତ୍ୟାବତାର ସ୍ତ୍ରୀ, ଭଗବାନ ଯୋଉ ଆସିଥିଲି ମତ୍ୟ ଲୋକରେ ଅବତାର ଗ୍ରହଣ କରି ମତ୍ୟବାସୀମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ବା ମତ୍ୟବାସୀମାନଙ୍କର କଲ୍ୟାଣ ବିଧାନ କରିବା ପାଇଁ ଆସନ୍ତି ଭଗବାନ। ମତ୍ୟ ଜଗତ କହିଲେ ଏଠି ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ମୃତ୍ୟୁ ପ୍ରାପ୍ତ ହେବେ, ଯାହା ତ ସେଇ ଧ୍ରୁବ ମୃତ୍ୟୁ, ତେଣୁ ଏଇମାନଙ୍କ ପାଇଁ ମତ୍ୟାବତାର ସ୍ତ୍ରୀ ଭଗବାନ ଏଠି ଆସନ୍ତି। ମତ୍ୟ ଶିକ୍ଷଣ, ବହୁତ ଶିକ୍ଷା ଭଗବାନ ରାମଚନ୍ଦ୍ରଙ୍କ ଅଛି, କଣ କଣ ଶିକ୍ଷା ଅଛି ଭାଗବତ ନବସ୍କନ୍ଧରେ ସେ ଶିକ୍ଷା ବିଷୟରେ ମଧ୍ୟ ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜ। କଣ ସେ ଶିକ୍ଷା ନା ଭଗବାନ ରାମଚନ୍ଦ୍ରଙ୍କର ଯୋଉ ଶିକ୍ଷା ଯୋଉ ରହିଛି ସବୁଠୁ ଶ୍ରେଷ୍ଠ ଶିକ୍ଷା ହେଉଛି କଣ ନା, କିଏ କହିପାରିବେ ଶ୍ରେଷ୍ଠ ଶିକ୍ଷା କଣ ଭଗବାନ ରାମଚନ୍ଦ୍ରଙ୍କର? ଶ୍ରେଷ୍ଠ ଶିକ୍ଷା ହେଉଛି ଯେ ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ, ସ୍ତ୍ରୀ ପୁରୁଷର ଯୋଉ ଆକର୍ଷଣ ଏତାଦୃ, ଏ ଯୋଉ ଆକର୍ଷଣ ଭଗବାନ ରାମଚନ୍ଦ୍ର ଦେଖେଇଦେଲେ କଣ ସେଇଟା, ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ ସର୍ବତ୍ର ତ୍ରାସମାବୟ, ସବୁବେଳେ ସବୁ ସମୟରେ ସବୁ ସମୟରେ ସେଟା ସ୍ତ୍ରୀ ପୁଂ ପ୍ରସଙ୍ଗ ଏତାଦୃ ସର୍ବତ୍ର ତ୍ରାସମାବୟ, ସବୁବେଳେ ସେଟା ଦୁଃଖ ପ୍ରଦାନ କରିବ। ଅପି ଈଶ୍ୱରଣ କିମୁତ, ଅନ୍ୟମାନଙ୍କ ତାଙ୍କ ଭଗବାନ ଈଶ୍ୱରଙ୍କର ମଧ୍ୟ ସେଇ ଅବସ୍ଥା ହେଉଛି, ଯେତେବେଳେ ଭଗବାନ ସୀତା ଦେବୀକୁ ରାବଣ ନେଇଗଲେ ଭଗବାନ କ୍ରନ୍ଦନ କରୁଛନ୍ତି, ଭଗବାନ କ୍ରନ୍ଦନ କରିକି ଯାଉଛନ୍ତି ଏବଂ କ୍ରନ୍ଦନ କରୁଛନ୍ତି ସେ ସମୟରେ ଶିବଜୀ ଭଗବାନଙ୍କୁ ଦର୍ଶନ କରି ଜାଣନ୍ତି, ଶିବଜୀ କୃଷ୍ଣମାନଙ୍କ କଥା ଶମ୍ଭୁ, ହନୁମାନ ମଧ୍ୟ ସେ ଶିବଜୀଙ୍କର ଅବତାର, କିନ୍ତୁ ହନୁମାନଙ୍କ କଥାରେ ଶିବଜୀଙ୍କ କଥା ଆସିଗଲେ, ଶିବଜୀ ଦେଖି ଶିବଜୀଙ୍କର ପ୍ରଭୁ ହେଉଛନ୍ତି ସିଏ, ଭଗବାନ ଯୋଉ ଆମେ ଭଗବାନ ନାମ ନେଉଛେ ଏଇ ନାମ ସମସ୍ତେ ଗ୍ରହଣ କରୁଛନ୍ତି, ଏଇ ନାମ ନାରଦ ଜପେ ବିନା ଯନ୍ତ୍ରରେ, 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 ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖରେ, 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 ଏଇ ନାମ ଦୀପ ଜପେ ପଞ୍ଚମୁଖରେ, ଏଇ ନାମ ଦୀପ ଜପେ ପଞ୍ଚମୁଖରେ, ମଧୁରୈ ହରି ନାମ, ମଧୁରୈ ହରି ନାମ, ମଧୁରୈ ହରି ନାମ, ମଧୁରୈ ହରି ନାମ, ମଧୁରୈ ହରି ନାମ। ଭଗବାନ ତ ସମସ୍ତ ଐଶ୍ୱର୍ଯ୍ୟ ସବୁକିଛି ସେ କରିପାରିବେ, ଅକର୍ତ୍ତମ୍ ଅକର୍ତ୍ତମ୍ ସର୍ବଦା କର୍ତ୍ତମ୍ ସମର୍ଥ, ଅସମ୍ଭବକୁ ସମ୍ଭବ କରିପାରେ, ସମ୍ଭବକୁ ଅସମ୍ଭବ କରିପାରିବେ ସେ ଭଗବାନ। ତାହେଲେ ସେ ଜାଣିପାରୁନା ତାଙ୍କ ସ୍ତ୍ରୀ କୋଉଠି ଗଲେ ସେ କ୍ରମଣ କରୁଛନ୍ତି। ଠିକ ଅଛି, ତମେ ଯଦି ମୋ କଥା ବିଶ୍ୱାସ କରୁନ ତାହେଲେ ତମେ ପରୀକ୍ଷା କର ଭଗବାନ କେମିତି ଜାଣ। ତେଣୁ ସତୀଦେବୀ କଣ କଲେ ନା ସେ ସୀତାଦେବୀ ଉପରେ ଯାଇ ପହଞ୍ଚିଗଲେ। ତେଣୁ ଭଗବାନ ରାମଚନ୍ଦ୍ର ଦେଖିଲେ ପଚାରୁଛନ୍ତି, ସତୀଦେବୀ ଆପଣ କଣ ଏପଟେ ଆସୁଛନ୍ତି, ଶିବଜୀ କାହାନ୍ତି? ତେଣୁ ସେ ଫେରି ଆସିଲେ, ସତୀଦେବୀ ଫେରି ଆସିଲେ। ତେଣୁ ଶିବଜୀ ପଚାରିଲେ କଣ ପରୀକ୍ଷା କର, ମୁଁ ଆଉ କଣ ପରୀକ୍ଷା କରିବି, ଆପଣ ଯାହା କହୁଛନ୍ତି ସେଟା ଗ୍ରହଣ କରିବି ଆଉ। ତେଣୁ ସତୀଦେବୀଙ୍କୁ ତାଙ୍କ ଶରୀର ତ୍ୟାଗ କରିବାକୁ ପଡ଼ିଲା, ଭାଗବତ ସେ କଥା ଆସିଲେ। ତେଣୁ ଏଇଭଳି ଭାବରେ ଆମେ ଦେଖିବା ଭଗବାନ ମଧ୍ୟ କ୍ରନ୍ଦନ କରୁଛନ୍ତି, ଅପି ଈଶ୍ୱରାଣ କିମୁତ, ଈଶ୍ୱର ଯିଏକି ନିୟନ୍ତ୍ରଣକାରୀ ତାଙ୍କୁ ମଧ୍ୟ ଏହିଭଳି ଭାବରେ କ୍ରନ୍ଦନ କରିବାକୁ ପଡୁଛି। ଆଉ କିମୁତ ଗ୍ରାମସ୍ୟ ବୃତ୍ତିଦୋଷ, ଆଉ ଅନ୍ୟମାନଙ୍କ କଥା କଣ କହିବା। ସାଧାରଣ ଆମେ ସ୍ତ୍ରୀ ଘର ଭିତରେ ରହିଛନ୍ତି, କେତେ ପ୍ରକାର ଅସୁବିଧା ରହିଛି, ତାଙ୍କ କଥା କଣ କହିବା। ତେଣୁ ଏ କଥା ଆମର କହୁଛନ୍ତି ମହାରାଜ, ଆମର ହନୁମାନ ମହାରାଜ, ଯେ ମତ୍ୟାବତାର ଗୃହ ମତ୍ୟ ଶିକ୍ଷଣ ପ୍ରଭୁ, ଭଗବାନ ଯୋଉ ଆସନ୍ତି ଇଏ ମତ୍ୟ ଶିକ୍ଷା ପ୍ରଦାନ କରିବା ପାଇଁ ଆସନ୍ତି। ଏବଂ ରକ୍ଷ ବଧାୟ ନ କେବଳ ବିଭୁ, କେବଳ ଯୋଉ ରାକ୍ଷସ ବଧ କରିବା ପାଇଁ ସେଟା ଆସନ୍ତି, ସେଟା ମୁଖ୍ୟ କଥା ନୁହଁ। ଭଗବାନ ସେଇଠି ତାଙ୍କ ଧାମ ରହିକି ମଧ୍ୟ ରାକ୍ଷସ ବଧ କରିପାରିବେ। ତେଣୁ କୃତଜ୍ଞତା ସାଧ ରମତା ସ୍ୱାତ୍ମନ, ନହେଲେ ଅନ୍ୟ କୌଣସି କାରଣ ନାହିଁ ଭଗବାନଙ୍କ ଆସିବାର। ସେ ସବୁବେଳେ ରମତ ସ୍ୱାତ୍ମନ, ସେ ହେଉଛନ୍ତି ଆତ୍ମାରାମ, ସେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସଚିଦାନନ୍ଦ ବିଗ୍ରହ ସେ, ସବୁବେଳେ ତାଙ୍କର ଆନନ୍ଦ ରହିଛି, ତାଙ୍କର ଦୁଃଖ ରହିପାରିବ ନାହିଁ। ଯେଉଁଭଳି ଭାବରେ ସୂର୍ଯ୍ୟାଲୋକରେ ଅନ୍ଧକାର ରହିପାରିବ ନାହିଁ, ସେହିଭଳି ଭାବରେ ଭଗବାନ କେବେ ଦୁଃଖରେ ରହିପାରିବ ନାହିଁ। ସେ ସବୁବେଳେ ଆନନ୍ଦ ବଢି ବଢିକା ଯାଉଛି ତାଙ୍କର ଆନନ୍ଦ ବୁଦ୍ଧିବର୍ଦ୍ଧନ। ତେଣୁ ସୀତା କୃତାନି ବ୍ୟସନାନି ସୁରସ୍ୟ, ସୀତାଙ୍କ ପାଇଁ ଏ ଯୋଉ ଦୁଃଖ ପ୍ରାପ୍ତ ହେଲେ, ଯୋଉ ଦେଖେଇଦେଲେ, ଇଏ ହଉଛି ସେଇଟା ଦେଖ ଦେଖେଇଦେବେ ଏଇଭଳି ଭାବରେ ଭୌତିକ ଜଗତରେ ଯୋଉ ଆସକ୍ତି ରହିଛି ଏ ଆସକ୍ତିରୁ ବହୁତ ପ୍ରକାର କଷ୍ଟ ପ୍ରାପ୍ତ ହବ ତେଣୁ ଆଜି ହନୁମାନଜୀଙ୍କର ଆବିର୍ଭାବ ତିଥି ହନୁମାନଜୀଙ୍କର ବହୁତ କଥା ରହିଛି ଭଗବାନଙ୍କର କିଭଳି ଦାସ ଦାସ ହିସାବରେ ସେବା କରୁଛନ୍ତି ଗୋଟିଏ ଖାଲି ଗୋଟିଏ କଥା କହିକି ହନୁମାନଜୀଙ୍କର ଗୋଟିଏ କଥା କହିକି ମୋର କଥା ବିଶ୍ରାମ ଦେବି ଯେ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସରିଗଲା ମାନେ 14 ବର୍ଷ ବନାସ ହେଇଗଲା ବର୍ତ୍ତମାନ ଅଯୋଧ୍ୟା ଆସି ରାଜା ହେଲେ ବିଜୟ ପାଳନ କରାଗଲା ରାମ ଲକ୍ଷ୍ମଣ ସୀତା ହନୁମାନ ଭରତ ଶତ୍ରୁଘ୍ନ ସମସ୍ତେ ଆନନ୍ଦରେ ରହିଛନ୍ତି କିନ୍ତୁ ହନୁମାନଜୀଙ୍କର ସେବାରେ ଦାସ୍ୟ ସେ କିଭଳି ସେବା କରୁଛନ୍ତି ହନୁମାନଜୀ ଏଭଳି ସେବା କରୁଛନ୍ତି କାହାକୁ ଆଉ ସେବା କରିବାର ସୁଯୋଗ ମିଳୁନାହିଁ ତେଣୁ ସମସ୍ତେ ବ୍ୟସ୍ତ ହେଇଗଲେ ଆମେ କିଛି ଭଗବାନଙ୍କୁ ସେବା କରିପାରୁନୁ ଖାଲି ଏଇକା କରୁଛନ୍ତି ହନୁମାନ ମାଙ୍କର ଇଏ କା କରୁଛନ୍ତି ଆଉ କି ନାହାନ୍ତି ତେଣୁ ସମସ୍ତେ ବିଚାର କରି ଥରେ ହନୁମାନଜୀ କୁଆଡେ ତାଙ୍କର ଅନୁପସ୍ଥିତିରେ ସେ ଗୋଟାଏ ସେବା ଲିଷ୍ଟ କରିଦେଲେ କିଏ କୋଉ ସେବା କରିବ ଆଜି ଇଏ ସବୁ ଆଜି ଭଗବାନ ରାମଚନ୍ଦ୍ର ସକାଳୁ ଉଠିଲେ ତାଙ୍କର କିଏ କ'ଣ ସେବା କିଏ ସଙ୍ଗୀତ ଗାନ କରିବେ କିଏ ତାଙ୍କର ସ୍ନାନ କରିବେ କିଏ କେତେ ବିଭିନ୍ନ ପ୍ରକାରର ସେବା ରହିଛି ଭଗବାନ ରାମଚନ୍ଦ୍ରଙ୍କର ସକାଳୁ ଉଠି ରାତି ପର୍ଯ୍ୟନ୍ତ ସବୁ ସେବା ହେଇଗଲା ଭରତ ମହାରାଜ ଶତ୍ରୁଘ୍ନ ଲକ୍ଷ୍ମଣ ସୀତାଦେବୀ ଅନ୍ୟାନ୍ୟ ଅନ୍ୟମାନେ ସବୁ ତାଙ୍କର ପାର୍ଶ୍ୱମାନେ ସବୁ ବଣ୍ଟା ହେଇଗଲା ଏଇଥିରେ ଏତିକି ତାଙ୍କର ସେବା ହେଇଗଲା ହନୁମାନଙ୍କୁ କିଛି ବାଦ ହେଇଗଲା ହନୁମାନ କିଛି ନାହିଁ ତେଣୁ ହନୁମାନ ଚିନ୍ତା କଲେ କିନ୍ତୁ ମୋର କିଛି ସେବା ନାହିଁ ତେଣୁ ସେ ଯେତେବେଳେ ଭଗବାନ ରାମଚନ୍ଦ୍ର କହିଲେ ସେ କହିଲେ ଅନ୍ୟମାନେ କହିଲେ ସିନା ମୁଁ ଆଉ କଣ କରିବି ତେଣୁ ତମେ ଯଦି ଆଉ କିଛି ସେବା ବାହାର କରିପାରିବ ତାହେଲେ ଦେଖ ଆଦର କିଛି ଆଉ ଯଦି ବାକି ରହିଲା କି ସେବା ତେଣୁ ହନୁମାନ ଦେଖିଲେ ଏପରି ସବୁ ଭଗବାନ ରାମଚନ୍ଦ୍ର ସେବା ହେଇଯାଇଛି ଗୋଟିଏ ସେବା ବାକି ରହିଛି କଣ ସେଟା ନା ଯେତେବେଳେ ହାଇ ସେ ଯେତେବେଳେ ନିଦ୍ରା ଆସୁଛି ରାତି ହେଇଗଲେ ଭକ୍ତମାନଙ୍କ ହାଇ ଆସିଯିବ କାହିଁକିନା ସେ ଶୋଇବେ ଶୀଘ୍ର ତେଣୁ ହାଇ ମାରିଲା ବେଳକୁ ହାଇ ମାରିଲେ କିଏ କହିବ ନା ହାଇ ଭଗବାନ ହାତ ଜଳେଇବ କିମ୍ବା ଯୋଉଟା କିଛି ଦେବେ ହାଇ ମାରିବେ ତେଣୁ ସେଇଟା କହିବେ ସେ ସେବାଟା ନାହିଁ କେହି ନେଇନାହାନ୍ତି ହନୁମାନ କହିବେ ମୁଁ ନେବି ସେ ତେଣୁ ହନୁମାନଜୀ ରହିଲେ ଯୁଆଡ଼େ ଗଲେ ରାମଚନ୍ଦ୍ର ହନୁମାନଜୀ ସିଟ୍ ରହିଲେ ଏବେ କାହିଁ ତମେ ଆସ ତମର ଏବେ ସାର୍ ନା କେତେବେଳେ ହାତୀ ହାଇ ମାରିବେ କେତେବେଳେ କିଏ ଜାଣିବ ହାଇ ମାରିବ କେତେବେଳେ ରାତିରେ ଶୋଇଲା ବେଳେ ମଧ୍ୟ ସୀତାଦେବୀଙ୍କୁ ଯେତେବେଳେ ଯାଉଛନ୍ତି ତାଙ୍କୁ ସେତେବେଳେ ମଧ୍ୟ ସେ ହନୁମାନ ଯାଇକି ରହିଛନ୍ତି ଏବେ ତ ନା ନା ଏବେ କେତେବେଳେ ହାଇ ମାରିଦେବେ ତ ମୋ ସେବା ଅସୁବିଧା ହେଇଯିବ ନା ତେଣୁ ଏଇଭଳି ଭାବରେ ଆଉ କେହି କିଛି ସେବା କରିପାରିଲେ ନାହିଁ ସବୁବେଳେ ତ ରହିଲେ ସୀତାଦେବୀ ମଧ୍ୟ ସ୍ମରଣ କରିପାରିଲେ ନାହିଁ ତେଣୁ ତାପରେ ପୁଣି ସେବା ରିଭାଇଜ୍ ପୁଣି ସେବା ଦିଆଗଲା ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ଚେଷ୍ଟା କରିବେ କିନ୍ତୁ ଭଗବାନଙ୍କ ସେବାରେ ନିଯୁକ୍ତ ରହିବେ ଭଗବାନଙ୍କ ଅନେକ ସେବା ରହିଛି ତେଣୁ ସବୁଠାରୁ ଶ୍ରେଷ୍ଠ ସେବା ହେଉଛି କୋଉଟା ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଏଇ ଯୋଉ ଜ୍ଞାନ ଭଗବତ ଗୀତାରେ ଅନେକ ଜ୍ଞାନ ଭଗବାନ ଦେଇଛନ୍ତି ଗୃହ ଜ୍ଞାନ ଗୃହତର ଜ୍ଞାନ ଗୃହତମ ଜ୍ଞାନ ସବୁ ଦେଇଛନ୍ତି ଯେଉଁମାନେ ଏଇ ଗୃହତମ ଜ୍ଞାନକୁ ପ୍ରଚାର କରନ୍ତି ଭକ୍ତମାନଙ୍କ ପାଖରେ ଭଗବାନ କହୁଛନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ ମୋର ଶ୍ରେଷ୍ଠ ଭକ୍ତ ଭଗବତ ଗୀତାରେ ଭଗବାନ କହିଲେ ଯ ଇଦମ୍ ପରମ ଗୁହ୍ୟମ୍ ମଦ୍ଭକ୍ତିଶୁର ବିଧାସତି ନଚସ୍ମାତ୍ ମନୁଷ୍ୟ କସ୍ତିପାଇଁ ପ୍ରିୟ କୃତମ ତାଙ୍କଠାରୁ କେହି ମୋର ପ୍ରିୟ ନୁହନ୍ତି ଯେଉଁମାନେ ଏଇ ଭଗବାନ କଥାକୁ ପ୍ରଚାର କରିବେ ତେଣୁ କଳିଯୁଗରେ ଯୋଉ ଯୁଗଧର୍ମ ପ୍ରଭୁ କହିଥିଲେ କଳିଯୁଗର ଯୁଗଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ ଭାଗବତ ଦ୍ୱାଦଶସ୍କନ୍ଧରେ ବର୍ଣ୍ଣନା କରାଯାଇଛି କାରଣ କଳିଯୁଗରେ ଏତେ ଅସୁବିଧା ରହିଛି ଆମେ ଚିନ୍ତା କରିପାରିବା ନାହିଁ କଳିର ଦୋଷ ଯଦି ଆମେ ବର୍ଣ୍ଣନା କରିବା ତାହେଲେ ରାତି ପାଇଯିବ ଗୋଟେ ସମୁଦ୍ର ଭଳି ରହିଛି କଳିର ଦୋଷ ନିଜ ରାଜନ ବହୁତ ଦୋଷ ରହିଛି କଳିର ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ତାହେଲେ କେମିତି ଏ ଦୋଷରୁ ଜଣେ ଦୂର ହେଇପାରିବ ମାନେ କେମିତି ନିଜକୁ ରକ୍ଷା କରିପାରିବ ତେଣୁ ଏହି ପ୍ରଶ୍ନ ପଚାରିଛନ୍ତି ଦ୍ୱାଦଶ ଖଣ୍ଡ ତୃତୀୟ ଅଧ୍ୟାୟରେ ଏହି ପ୍ରଶ୍ନ ପଚାରିଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର କହିଥିଲେ ଯଦିଓ ରାଜନ ପରୀକ୍ଷିତ ଯଦିଓ କଳିର ବହୁତ ଦୋଷ ରହିଛି କଳି ଦୋଷ ନିଜ ରାଜନ ଅସ୍ତି ହିଁ ଏକ ମହାନ ଗୁଣ କିନ୍ତୁ ବହୁତ ବଢିଆ ଗୁଣ ବି ଅଛି କଣ ସେଇଟା ନା କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଂଘ ପରମ ବ୍ରଜେ ଭଗବାନଙ୍କ ନାମ କୀର୍ତ୍ତନ କରି ଜଣେ ବହୁତ ସହଜରେ ଭଗବାନଙ୍କୁ ପ୍ରାପ୍ତ ହେଇଯିବ ମୁକ୍ତ ସଂଘ ଭଗବାନ ପ୍ରାପ୍ତ ହେଇଯିବ ତେଣୁ ଆଜି ଆମର ଏଇ ସତ୍ସଙ୍ଗରେ ଭଗବାନ କଥା ନାମ କୀର୍ତ୍ତନ ହେଲା, ଭଗବାନ କଥା ଆମେ କିଛି କୀର୍ତ୍ତନ କଲେ, ଅନ୍ତିମରେ ଭଗବାନଙ୍କୁ ଅଭିବାଦନ କରି ଆମ କଥା ବିଶ୍ରାମ ଦେବା। ସେ ବିଶ୍ରାମ ଦେବା ପୂର୍ବରୁ ଆମେ ପଚାରିବା କାହାର କିଛି ସନ୍ଦେହ ଅଛି କି, କାହାର କିଛି ଡାଉଟ ରହିଛି, କାହାର କିଛି ସଂଶୋଧନ କରିବା ପାଇଁ ରହିଛି, ଆମେ ଯଦି ଭୁଲ ହେଇଯାଇଛି। ସେ ଯାହା ବି ହବ କୁହନ୍ତୁ, ଆପଣ ପ୍ରଶ୍ନ କୁହନ୍ତୁ, ଯାହା ବି ହବ କୁହନ୍ତୁ। ସବୁ ଅସୁର ମାନଙ୍କର ଗୋଟେ ୟୁନିଟ ଅଛି ନା, ୱାର୍ଲ୍ଡ ଅର୍ଗାନାଇଜେସନ ତାଙ୍କର ୱାର୍ଲ୍ଡ ଅର୍ଗାନାଇଜେସନ। ବାଣାସୁର ହଉଛନ୍ତି କିଏ? ବାଣାସୁର ବିଷୟରେ ଆମ ଦଶମ ସ୍କନ୍ଧ ଦଶମ ବଳି ମହାରାଜଙ୍କ ଶହେ ପୁତ୍ର ଥିଲେ, ତାଙ୍କ ଜ୍ୟେଷ୍ଠ ପୁତ୍ର ହଉଛନ୍ତି ବାଣାସୁର। ତେଣୁ ଇଏ ହେଉଛି ଅସତ୍ସଙ୍ଗର ପ୍ରଭାବ। ଆପଣ ଏ ଯେଉଁ ପ୍ରଶ୍ନ ପଚାରିଲେ, ବଢିଆ ପ୍ରଶ୍ନ ପଚାରିଲେ, ଏ ସତ୍ସଙ୍ଗରେ ଆପଣ ଏ ଅସତ୍ସଙ୍ଗର ଅସୁବିଧା ବିଷୟରେ କହିଦେଲେ। ଏ ଅସତ୍ସଙ୍ଗରେ ବାଣାସୁର ଯଦିଓ ବଳି ମହାରାଜ ହେଉଛନ୍ତି ଜଣେ ଭଗବାନଙ୍କର ମହାଜନ, ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ଶ୍ରେଷ୍ଠ ଭକ୍ତ ସିଏ ମହାଜନ, କିନ୍ତୁ ତାଙ୍କର ପୁତ୍ର ଏ ଅସତ୍ସଙ୍ଗରେ ପଡ଼ିକିରି ଅସୁରରେ ପରିଣତ ହୋଇଗଲା। ତେଣୁ ଅସୁରମାନେ ଭାଗବତ ଏକାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଏହି ସତ୍ସଙ୍ଗର ମହିମା ବର୍ଣ୍ଣନା କରାଯାଇଛି। ମାନେ ଅସୁରମାନେ ବୃଷପର୍ବା ଜଣେ ଅସୁର ଥିଲେ, କିନ୍ତୁ ଏ ସତ୍ସଙ୍ଗରେ ସେ ଭଗବାନ ଭକ୍ତ ହୋଇଗଲେ, କିନ୍ତୁ ଜଣେ ଭକ୍ତ ଅସତ୍ସଙ୍ଗରେ ଅସୁରରେ ପରିଣତ ହୋଇଯାଉଛି। ତେଣୁ ଇଏ ହେଉଛି ସତ୍ସଙ୍ଗର ମହିମା। ଆପଣ ବେଟର ଗଲେ ଆପଣଙ୍କ ପ୍ରଶ୍ନ ମାଧ୍ୟମରେ ନା, ସେ ଯୋଉ ଆମର ବଳି ମହାରାଜ ବର୍ତ୍ତମାନ ଅଛନ୍ତି ନା ନା, ବାଣାସୁର ତ ଇଏ ତ ଦଶମ ସ୍କନ୍ଧ ଏକଷଠି ଅଧ୍ୟାୟରେ ସେ ସବୁ ତାଙ୍କ ଲୀଳା ଆସିବ, ଏକଷଠି ବାଷଠି ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯିବ, ତାଙ୍କର କଥା ସବୁ ବର୍ଣ୍ଣନା କରାଯିବ। ତ ସେ ହଁ ଏକଷଠି ବାଷଠି ଅଧ୍ୟାୟରେ ସବୁ ତାଙ୍କର କଥା
ଆସିବ। ଦଶମ ପ୍ରଶ୍ନ ଥିଲା କହୁଥିଲୁ ଯେ ବାଣାସୁର ସେତେବେଳେ ଶିବଧନୁ ଭଙ୍ଗ ହେଲା ସେତେବେଳେ ସେ କଣ କରୁଥିଲେ? ସେ ବି ତ ଥିଲା ସେତେବେଳେ
ବଳି ମହାରାଜ କଥା ଆମେ କହୁଛି, ବାଣାସୁର କଥା ଶୁଣନ୍ତୁ। ବଳି ମହାରାଜ କେବେ କେବେ କାହାର ଘଟଣା? ବଳି ମହାରାଜ ସତ୍ୟ ଯୁଗରେ ମାମଣ୍ଡରେ ଆସିଥିଲେ, ବର୍ତ୍ତମାନ ବଳି ମହାରାଜ ଅଛନ୍ତି ନା ନାହିଁ? ବର୍ତ୍ତମାନ ସପ୍ତମ ମନୁଙ୍କର ଅଠେଇଶତମ ଦ୍ୱାପର ଚାଲିଛି, ସପ୍ତମ ସତ୍ୟ ଯୁଗରେ ଏଇ ଘଟଣାଟି ହେଇଥିଲା, କିନ୍ତୁ ଅଷ୍ଟମ ମନୁଙ୍କ ସମୟରେ ଇଏ ଆସିବେ, ବର୍ତ୍ତମାନ ଯୋଉ ବଳି ମହାରାଜ ସିଏ ହେବେ ଇନ୍ଦ୍ର ହେବେ, ତାଙ୍କର ସୁତ ଲୋକ ସେ ବର୍ତ୍ତମାନ ଅଛନ୍ତି, ତାଙ୍କର ପୁତ୍ରମାନଙ୍କ ସହିତ ଅଛନ୍ତି, ସେ ଖାଲି ଏକୁଟା ଅଛନ୍ତି, ତାଙ୍କ ପୁତ୍ରମାନଙ୍କ ସହିତ ସବୁ ଅଛନ୍ତି, ବନ୍ଧୁ ବାନ୍ଧବ ସେମାନଙ୍କ ସହିତ ଅଛନ୍ତି। ତେଣୁ କାହାର କେତେ ବର୍ଷ ଆୟୁଷ ଆମେ ସେଟା ଇଏ କରିପାରିବା ନାହିଁ, ଆମର ଜେନେରାଲ ଭାବରେ ରହିଛି, ସତ୍ୟ ଯୁଗରେ ଲକ୍ଷେ ବର୍ଷ ଆୟୁଷ ଥିଲା, ତ୍ରେତା ଯୁଗରେ ଦଶ ହଜାର ବର୍ଷ ଆୟୁଷ ଥିଲା, ଜେନେରାଲ ରହିଥିଲା, କିନ୍ତୁ ଅନ୍ୟ ବି ଏକ୍ସେପ୍ସନ ବି ସବୁ ରହିଛି ଭଗବାନଙ୍କ ଇଚ୍ଛାରେ। ତେଣୁ ହନୁମାନ ବି ଅଛନ୍ତି, ବର୍ତ୍ତମାନ କିଂ ପୁରୁଷ ବର୍ତ୍ତମାନ ସେ ଅଛନ୍ତି, ବିଭୀଷଣ ଅଛନ୍ତି, ଆମର ଭଳି ମନୁଷ୍ୟ ଭଳି ଶହେ ବର୍ଷ ଆମେ ଚିଠା କରୁଛେ, ଯାହା ଭାଗବତର ଅଛନ୍ତି ଶାସ୍ତ୍ର ଅଛନ୍ତି ସେଟା ଶୀଘ୍ର ଗ୍ରହଣ କରିବାକୁ ପଡିବ।
କେତେ ବର୍ଷ ଶାସନ କରିବା?
କଳିର ଆୟୁ ବର୍ଣ୍ଣନା କରାଯାଇଛି, କଳିର ହେଉଛି 432,000 ବର୍ଷ। ହଁ, କଳି ବର୍ତ୍ତମାନ 5,000 ବର୍ଷ, 5,500 ବର୍ଷ ଯାଇଛି, ଆହୁରି 426,500 ବର୍ଷ
କଳିର
ପ୍ରଭାବ ବଢି ବଢି ଚାଲିବ, ततस्तान दीनम धर्म सत्यम सौतम क्षमा दया काले न वर्ण राजन नक्षत्र आयु बड़ त्रुटि आठ जिन आस्ते आस्ते कमी कमी जीव धर्म सत्य शौच क्षमा दया आयुष बड़ स्मृति कमी कमी जीव जिते पचास वर्ष जन कही से सब बुद्ध द्वादश खंड द्वितीय अध्याय वर्णना कर ଭବିଷ୍ୟତ ପାଇଁ ଦିଆଯାଇଛି ସେତେବେଳେ କୁହାଯାଇଛି ଯେ ବାଇଗଣ ଗଛ ବାଇଗଣ ଆଣିବା ପାଇଁ ସିଡ଼ି ସିଡ଼ି କରିକି ବାଇଗଣ ଆଣିବା ପାଇଁ ତେଣୁ ଏଇଟା ହଉଛି ସୁବର୍ଣ୍ଣ ସମୟ ଚାଲିଛି ବର୍ତ୍ତମାନ ଭଗବାନ ନାମ କୀର୍ତ୍ତନ ଯୋଉ ଚାଲିଛି ସୁବର୍ଣ୍ଣ ଯୁଗ ଯେଉଁମାନେ ବହୁତ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ ଭଗବାନଙ୍କ ନାମ କୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି କଳି ଯୁଗରେ କୃଷ୍ଣ ବାର ନାମ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତେ ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ସୁମେଧସ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳି ଯୁଗରେ ଏଇ ଭଗବାନଙ୍କ ନାମ କୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି ସଂସାର କହିକି ମଧ୍ୟ କୀର୍ତ୍ତନ କରିବେ ନା
ସଂସାରରେ କୀର୍ତ୍ତନ କରିବେ କିନ୍ତୁ ସେମାନଙ୍କର
ଯତ୍ କରୋଷି ଯତ୍ ଅଶ୍ନାସି ଯତ୍ ଯୁହସି ଦଦାସି ଯତ୍ ଯତ୍ ତପସ୍ୱୀ କୌଶେୟ ତତ୍ ପୁରୁଷ ମଦପଣ ଆପଣ ଗୃହରେ ରୁହନ୍ତୁ ଏକଥା ଏଇ ପ୍ରଶ୍ନଟି ପଚାରିଥିଲେ ମହାପ୍ରଭୁ ଯେତେବେଳେ ଯାଇଥିଲେ ସ୍ୱୟଂ ଭଗବାନ କୃଷ୍ଣ ପାଞ୍ଚ ବର୍ଷ ତଳେ ଆସିଥିଲେ ମହାପ୍ରଭୁ ଉପରେ ସେ ଯେତେବେଳେ ଯାଇଛନ୍ତି ଗୋଦାବରୀ ନଦୀ ତଟରେ ସାଉଥକୁ ଯାଇଥିଲେ ସେ ସମୟରେ ପ୍ରଶ୍ନଟି ପଚାରିଥିଲେ କେମିତି ଲୋକମାନେ ଉଦ୍ଧାର ପାଇବେ ତେଣୁ ରାୟରାମାନନ୍ଦ ଜଣେ ଥିଲେ ସେ ଏ ପ୍ରଶ୍ନର ଉତ୍ତର ଦେଇଛନ୍ତି ଯେ ଜ୍ଞାନେ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେଖ୍ୟତା ଭବଦୀୟ ବାର୍ତ୍ତା ତାନେ ସ୍ଥିତା ଶ୍ରୁତିଗତା ତନୁବାଙ୍ଗ ମନୋବୀ ଯେ ପ୍ରାୟଶ ଜିତୋ ଜିତୋ ପ୍ରେସି ଚୈତ୍ରଲୋକିଆ ଆମେ ଭଗବାନ ବିଷୟରେ ଜ୍ଞାନ ମାଧ୍ୟମରେ ଜାଣିପାରିବା ନାହିଁ ଆମେ ଯିଏ ଗୃହସ୍ଥ ଅଛନ୍ତି ସେ ଗୃହସ୍ଥ ଆଶ୍ରମରେ ଥାଆନ୍ତୁ ସ୍ଥାନେ ସ୍ଥିତା ଯିଏ ଗୃହସ୍ଥ ଅଛନ୍ତି ସେ ସବୁ ଛାଡ଼ି ଦେଇକି ଆସିବା ପାଇଁ କୁହାଯାଉନି ଯିଏ ଯେଉଁ ସ୍ଥିତିରେ ଅଛନ୍ତି କିଏ ଗୃହସ୍ଥ କିଏ ବ୍ରହ୍ମଚାରୀ କିଏ ବାମପ୍ରସ୍ଥ କିଏ ସନ୍ନ୍ୟାସ ଯିଏ ଯେଉଁ ସ୍ଥିତିରେ ଅଛନ୍ତି କିଏ ବିଜନେସ୍ ମ୍ୟାନ୍ କିଏ ବ୍ରାହ୍ମଣ କିଏ କ'ଣ କ୍ଷତ୍ରିୟ ଯିଏ ଯାହା ସ୍ଥାନରେ ଥାଆନ୍ତୁ କିଏ ପଲିଟିସିଆନ୍ କିଏ ବିଜନେସ୍ ମ୍ୟାନ୍ ସବୁ ରହିଛନ୍ତି ଯିଏ ଯେଉଁ ସ୍ଥିତିରେ ଅଛନ୍ତି ଥାଆନ୍ତୁ କିନ୍ତୁ କେବଳ କ'ଣ କରିବେ ତାଙ୍କର କର୍ତ୍ତବ୍ୟ କ'ଣ ନା ଭଗବାନଙ୍କର କଥା ଶୁଭେ ସାଧୁଙ୍କ ମୁଖରୁ ଭଗବାନ କଥା ଶୁଣିବେ କାୟ ମନ ବାକ୍ୟରେ ଭଗବାନ କଥା ଶ୍ରବଣ କଲେ ଯଦିଓ ଭଗବାନ ଅଜିତ ଭଗବାନ ଯଦି ଜିତିପାରନ୍ତି ନାହିଁ ସେ ଭଗବାନଙ୍କୁ ଜିତିଯିବେ ଦଶ ମନ୍ତ୍ର ଚଉଦ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି ବ୍ରହ୍ମା ଏକଥା କହିଛନ୍ତି ଭଗବାନ ନାମ ରୂପରେ ଗଳିଲେ ନାମ ରୂପେ କୃଷ୍ଣ ବତା ଭଗବାନ ନାମ ରୂପରେ ଭଗବାନ ଆସିଛନ୍ତି ଆପଣ ଯେକୌଣସି ପରିସ୍ଥିତି ଥାଆନ୍ତୁ ଆପଣ ଭଗବାନଙ୍କ ନାମ ଗ୍ରହଣ କରନ୍ତୁ ଆମ ପ୍ରଭୁ କହୁଥିଲେ କିଛି ଜପ କରିବା ପାଇଁ ଆପଣ ଜପ କରନ୍ତୁ ଆପଣ ଦେଖିବେ ନିଶ୍ଚିନ୍ତ ଭାବେ ତାର ରେଜଲ୍ଟ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ତାଇ ଗୌତମ ଆନନ୍ଦେ।